जय स्नान महामहोत्सव की समय गौरवी समस्त भक्त बृंद को आम उपराष्ट्रपति रामनाथ सिंह महंगा केन्द्र तरफ आज दिवस आगत हो ଆଜି ପବିତ୍ର ସ୍ନାନକୁ ନିମିତ୍ତ ଭଗବାନଙ୍କର ଆଜି ସ୍ନାନ କରାଯିବ, ତେଣୁ ଏଇ ପ୍ରବଚନ ପରେ ଆମର ସ୍ନାନ କାର୍ଯ୍ୟକ୍ରମ ରହିଛି। ତେଣୁ ଆମର ଯେଉଁ ପ୍ରତି ମାସରେ ସେକେଣ୍ଡ ସନ୍ଡେ ଦ୍ୱିତୀୟ ରବିବାର କଥା ହେଉଥିଲା ବା ସନ୍ଡେ ପ୍ରୋଗ୍ରାମ ହେଉଥିଲା, ତେଣୁ ଅତିରିକ୍ତ ସେକେଣ୍ଡ ସନ୍ଡେ ପରିବର୍ତ୍ତେ ଆଜିର ଦିବସ ସେଇଟା ପାଳନ କରାଯାଉଛି। ଚୈତନ୍ୟଚନ୍ଦ୍ର ପ୍ରଭୁ ଯେତିକ ମୁଖ୍ୟ ସେ ବର୍ତ୍ତମାନ କରେଣ୍ଟ ଯାଇଛନ୍ତି, ତା ସବଜେକ୍ଟ ସୁଇଜରଲ୍ୟାଣ୍ଡ ଯାଇଛନ୍ତି ଏବଂ ଅଯୋଧ୍ୟରୁ ମଧ୍ୟ ସେ ଯାଇଛନ୍ତି ମାୟପୁର। ତେଣୁ ଆମକୁ ସୁଯୋଗ ମିଳିଲା ଏଇ ଭଗବାନଙ୍କ ବିଷୟରେ କିଛି କଥା କହିବା ପାଇଁ। ତେଣୁ ଆପଣମାନେ ବହୁତ ସଂଖ୍ୟାରେ ଯୋଗ ଦେଇଛନ୍ତି ଭଗବାନଙ୍କର ଆଜି ପବିତ୍ର ତିଥିରେ। ଏଇ ଭଗବାନଙ୍କ ତିଥି କ'ଣ ପାଇଁ ଆଜିର ଏଇ ତିଥି ପ୍ରସିଦ୍ଧ ବା ପବିତ୍ର ସେ ବିଷୟରେ ଆମେ କିଛି ଆଲୋଚନା କରିବା। ଭଗବାନ ଜଗନ୍ନାଥ ପ୍ରକୃତ ଜଗନ୍ନାଥ କିଏ? ଜଗନ୍ନାଥ ଯଦି ଆମେ ଦେଖୁଛେ କୃଷ୍ଣ ବଳରାମ, ଭଗବାନ କୃଷ୍ଣ ବଳରାମ ଭାଗବତରେ ଆମେ ଶ୍ରବଣ କରୁଛେ, ଆପଣ ଶୁଣିଥିବେ ଜାଣିଥିବେ ଯେ ଭଗବାନ କୃଷ୍ଣ ଦେବଙ୍କର ଗର୍ଭରେ ଜନ୍ମଗ୍ରହଣ କରିଛନ୍ତି, ବାସୁଦେବଙ୍କର ପୁତ୍ର ହିସାବରେ ସେ ଜନ୍ମଗ୍ରହଣ କରିଛନ୍ତି ବା ଯେତେ ସବୁ ବିଭିନ୍ନ ଅବତାର ଅଛନ୍ତି, ନୃସିଂହ ଅବତାର, ନୃସିଂହ ଅବତାର ତାଙ୍କର ପିତା କି? ସେ ଖୁମ୍ଭରୁ ଆବିର୍ଭାବ ହେଇଛନ୍ତି, ଖମ୍ଭରୁ ଆବିର୍ଭାବ ହେଇଛନ୍ତି। ସତ୍ୟ ଧାତ ନିଜଭୂତ ଭାଷିତମ ଧାତିଞ୍ଚ ବୁଦ୍ଧିଶୁ ଅପେଷୁ ଚାତ୍ମନ ଅଦୃଶ୍ୟତା ଭୂତମ ରୂପମ ଅଦ୍ଭୁତମ ସ୍ତମ୍ଭେ ସଭାୟାମ ନମୃତ ନାମ ସ୍ତମ୍ଭରୁ ଭାଷନ୍ତି ସେ ଭଗବାନ ନୃସିଂହଦେବ। ଭଗବାନ ବାମଦେବ ତାଙ୍କର ପିତା ହେଉଛନ୍ତି କାଶ୍ୟପ ମୁନି ଏବଂ ତାଙ୍କ ମାତା ହେଉଛନ୍ତି ଅଦିତି, ଅଦିତିଙ୍କ ପୁତ୍ର ସେ ଆଦିତ୍ୟ ଦ୍ୱାଦଶ ଆଦିତ୍ୟ ରହିଛନ୍ତି, ତେଣୁ ଇଏ ହେଉଛନ୍ତି ଦ୍ୱାଦଶ ଆଦିତ୍ୟ ବାର ଦ୍ୱାଦଶତମ ଆଦିତ୍ୟ ଉପେନ୍ଦ୍ର, ଏଠି ଇନ୍ଦ୍ରଙ୍କର ସାନ ଭାଇ ହିସାବରେ ସେ ଇନ୍ଦ୍ରକୁ ସାହାଯ୍ୟ କରୁଛନ୍ତି ବା ଅନ୍ୟ ଯେତେ ସବୁ ଅବତାର ଅଛନ୍ତି ଭଗବାନ ରାମଚନ୍ଦ୍ର କୌଶଲ୍ୟା ମାତାଙ୍କର ଗର୍ଭରେ ସେବେ ଆସିଛନ୍ତି, ଦଶରଥଙ୍କର ପୁତ୍ର ହିସାବରେ ସେ ଆସିଛନ୍ତି, କିନ୍ତୁ ଜଗନ୍ନାଥ କିଏ? ଜଗନ୍ନାଥଙ୍କ ପିତା କିଏ? ଜଗନ୍ନାଥଙ୍କ ମାତା କିଏ? ଜଗନ୍ନାଥ ବିଷୟରେ ଜାଣିବାଟା ଏତେ ସହଜରେ ଜାଣିପାରନ୍ତି ସମସ୍ତ ଜଗନ୍ନାଥ ବିଷୟରେ। ତେଣୁ ଜଗନ୍ନାଥ ବିଷୟରେ ଚୈତନ୍ୟ ମହାପ୍ରଭୁ ସେ ଜଗନ୍ନାଥଙ୍କର ଭାବ ଜଗନ୍ନାଥଙ୍କ ବିଷୟରେ ସେସବୁ ଜାଣିଛନ୍ତି। ବହୁତ ଗଭୀର ତତ୍ତ୍ୱ, ମୂଳ ତତ୍ତ୍ୱ ଜଗନ୍ନାଥ। ତେଣୁ ଆଜିର ଏଇ ତିଥିରେ ଭଗବାନ ଜଗନ୍ନାଥ, ବଳଦେବ ଏବଂ ସୁଭଦ୍ରା ଏଇ ତିନି ଜଣଙ୍କର ଆବିର୍ଭାବ ହେଇଥିଲା। କେମିତି ଆବିର୍ଭାବ ହେଇଥିଲା ନା? ଯେତେବେଳେ ଦ୍ୱାରକାରେ ରୁଡ଼ାଳ ସେବା ରହିଛି ସେଠି ରୋହିଣୀ ମାତା ତାଙ୍କର ଭଗବାନ କୃଷ୍ଣଙ୍କର 16,108 ରାଣୀ ଅଛନ୍ତି, ସେ 16,108 ରାଣୀଙ୍କ ପାଖରେ ରୋହିଣୀ ମାତା ସେ ଭଗବାନ କୃଷ୍ଣଙ୍କର ସବୁ ଲୀଳା ସବୁ ବର୍ଣ୍ଣନା କରୁଛନ୍ତି। ବୃନ୍ଦାବନରେ ବୃନ୍ଦାବନରେ ରୋହିଣୀ ମାତା ଥିଲେ, କିନ୍ତୁ ବସୁଦେବଙ୍କର ଯୋଉ ଅନ୍ୟ ପତ୍ନୀମାନେ ସେମାନେ ସବୁ ବୃନ୍ଦାବନ ନଥିଲେ, ସେମାନେ ସବୁ କିଏ କୁଆଡ଼େ ସବୁ ଲୁଚିକି ରହିଥିଲେ, ସବୁ ଯେମିତିକି ତାଙ୍କର ବନ୍ଦୀପୁରରେ ରହିଥିଲେ। କିନ୍ତୁ ଭଗବାନ କୃଷ୍ଣଙ୍କର ଯୋଉ ଲୀଳା, ଭଗବାନ କୃଷ୍ଣଙ୍କର ତିନି ପ୍ରକାର ଲୀଳା ରହିଛି, ଗୋଟେ ହେଉଛି ମଥୁରା, ଗୋଟେ ହେଉଛି ଦ୍ୱାରକା ଲୀଳା, ଗୋଟେ ହେଉଛି ମଥୁରା ଲୀଳା, ଗୋଟେ ବୃନ୍ଦାବନ ଲୀଳା। ଯଦିଓ ଆମେ ଜାଣୁଛେ ଯେ ପ୍ରଥମେ ଭଗବାନ ମଥୁରାରେ ଆବିର୍ଭାବ ହେଇଛନ୍ତି ଏବଂ ସାଙ୍ଗେ ସାଙ୍ଗେ ଯାଇଛନ୍ତି ବୃନ୍ଦାବନ, ବସୁଦେବତାକୁ ନେଇକିରି ବୃନ୍ଦାବନ ଛାଡ଼ିକି ଆସିଛନ୍ତି, ଗୋକୁଳରେ ଛାଡ଼ିକି ଆସିଛନ୍ତି ଏବଂ ବୃନ୍ଦାବନରେ ସେ ଆମର ଶିଶୁ ଭକ୍ତି ନାରାୟଣ ସିଂହ ମହାରାଜ ଏଥିରେ କଥା କହୁଥିଲେ ଭୁବନେଶ୍ୱରରେ ମଥୁରା ଗହଣ ଲୀଳା, ମଥୁରା ବିଜୟ ଲୀଳା। ଆଉ ଭାଗବତ ବର୍ଣ୍ଣନା କରିଛି 11 ବର୍ଷ ସମା 11 ବର୍ଷ ବୋଲି କୁହାଯାଇଛି, ମହାରାଜ କହିଲେ 10 ବର୍ଷ 8 ମାସ সে লীলা করেছেন বৃন্দাবনে। এবং তারপর সে গেলে মথুরা গোলে, মথুরারে পুনি সব লীলা ক্ষেত্রে লীলা সব করছেন, পুনি সে মথুরারু চালিয়ে আসেন দ্বারকা। তেমনি ভগবান দ্বারকারে অছেন পূর্ণ, মথুরারে অছেন পূর্ণতর, এবং বৃন্দাবনে অছেন পূর্ণতম। ভগবান অছেন পূর্ণ, ভগবান কোনো অপূর্ণতা নাই, কিন্তু সে পূর্ণরে মধ্যে বিভিন্ন প্রকার পার্থক্য সব রয়েছে। দ্বারকা লীলারে ভগবান অছেন পূর্ণ, মথুরা লীলারে ভগবান অছেন পূর্ণতর, এবং বৃন্দাবনে ভগবান অছেন পূর্ণতম। ক্ষত্রিয় সে ক্ষত্রিয় চলবে, তেমন কিছু নদী নাই, তা অন্তত পক্ষে পাঁচ ঘন্টা গ্রাম দিয়ে। কিন্তু দুর্যোধন কুছে না, সূর্যগ্রে মধ্যে দেবি, সূর্যে তার মনে যেত ভূমি সেটি ভূমি মধ্যে প্রদান করবে। তেমন ভগবান চালিয়ে আসছেন সেই সময় ধৃতরাষ্ট্র মহারাজ বিদ্রুপ ডাকি পচারুচ্ছন্তি কম করা যায়। বর্তমান তো ভগবান কৃষ্ণ আসছিলে, তাঙ্কর কথা তো মো পুয়া রাজি হলানি, তাহলে কম করা যায়। তেমন বিদ্রুপ কুচ্ছন্তি যে তুমি শীঘ্র খুব শীঘ্র তোমার এই যে রাজ্য অছি সে ভগবান কৃষ্ণকে সমর্পণ করিকি তুমি তাকে স্মরণ হয়ে যা। তো দুর্যোধন তাকে বহুত কটু কথা কয়েছে, বহুত মহাশ কথা কয়েছে বিদ্রুপ। যে দাসপুত্র কিয়ে তুমি ডাকলা, এ আমার অন্ন খাইবে আমার বিরুদ্ধে কৌছি, এগুলি ভাবে বিভিন্ন প্রকার ঘটু মন্তব্য দেওয়ার পর বিদুর কন্ট্রোল তাঙ্কর ধন এবং তীরকু সে রখি দিয়ে সে চালিয়ে এসে চালিয়ে এসে তীর্থ করিয়া চালিয়ে এসে, এবং তীর্থ তীর্থ ফেরুছেন সেতেবেলে সে উদ্ধব সব তাকে দেখা হচ্ছে। তেমনি সে পচাশ উদ্ধব ভগবান কৃষ্ণকর কম সম্ভব, আর পাণ্ডব মানকর কম সম্ভব, কৌরব মানকর কম অবস্থা কম অছি সে পচাশ, সেসব সব যুদ্ধ সারি যাইছে। তেমন ভাগবত তৃতীয় স্কন্ধে বিদুর উদ্ধব সম্ভব রয়েছে, সেথিরে উদ্ধব কৌশল বিদুর যে দুর্ভোগ লোকয়ং যাদব নিতরামপি যে সংসন্দ না বিদুহরি মীনা ইব রূপম। সারা লোক ত্রিলোক লোকমানে দুর্ভাগা দুর্ভোগত লোকয়ং, এবং বিশেষ ভাবে যাদব নিতরামপি দরকারে যে দাদব মানে রোজে সেমানে বিশেষ ভাবে দুর্ভাগা। কাহিকি না যে সম্বসন্ত ন বিদুহরি, যে ভগবান নিজে সেখানে অবস্থান করছিলেন কিন্তু রহিকি মধ্যে সেখানে তাকে যাইপারছিল ভগবান কে মীনা ইব উরূপম, সেখানে কোণ যাচ্ছিল কৃষ্ণকু না যেমনি ক্ষীর সমুদ্রে, ক্ষীর সমুদ্রে চন্দ্র রয়েছে, ক্ষীর সমুদ্রে সমুদ্র রয়েছে যার অর্থ হচ্ছে খালি ক্ষীরে সে সমুদ্রটা রয়েছে। যেমনি আমি দেখুছে আমার বালেশ্বরে ভিতরে গেলে চাঁদিপুর সমুদ্র রয়েছে, সেটা হচ্ছে লুণ সমুদ্র লুণ পানি, তো সেই গোটে সমুদ্র আছে গোটে ক্ষীরে রয়েছে, সেটা ক্ষীর খালি ক্ষীর তৈরি সে সমুদ্র। তবে সেই সমুদ্রে যেতে সমুদ্র মত নেই সেটা চন্দ্র বাড়ছেন চৌদ্দটি রত্ন বাড়ছেন ক্ষীর সমুদ্র মধ্যরু চৌদ্দটি রত্ন বাড়ছেন, তো সেথিরে চন্দ্র মধ্যে বাড়ছেন। তো সেই চন্দ্র যেতে ক্ষীর সমুদ্রে রয়েছে সেতবে যে ক্ষীর সমুদ্রে যে মীন মানে মাছ মাংস রয়েছে সে তাকে দেখি কম হোলে না ইয়ে আমার গোটে মীন ইয়ে উজ্জ্বল চকচক মীন গোটে এভাবে ভাবতে সেভাবে যাদব মানে ভগবান কৃষ্ণ ভাবুলে যে আমার জন্য যাদব ভগবান বলে জানিপারে। তেমনি ভগবান অছন্তি সেটি পূর্ণ, আহুরি তাকে ঐশ্বর্য তাকে সব রয়েছে, ভগবানকে সব ঐশ্বর্য রয়েছে সেটি দ্বারকারে মথুরারে তাকে সব ঐশ্বর্য সব রয়েছে, কিন্তু বৃন্দাবনে তাকে মাধুর্য সব রয়েছে, মাধুর্যময় একটা আছে ভগবান। যদিও সে ভগবানকে ঐশ্বর্য সব দর্শন করুলে কিন্তু ভগবানঙ্କର পূর্ণ ভগবতা জগতমানে সেটাকে জাগিপারে উদ্ধব সেইভাবে ভাবে বেড়া করছেন। তো বৃন্দাবনে ভগবান সব মাধুর্যময় লীলা, ভগবানের যে লীলা সেটা কোনো ঐশ্বর্য নাই। দেখিবা মথুরা বা দ্বারকারে ভগবান বহু ঐশ্বর্য সব প্রকাশ করছে, তাঁর যে বিভিন্ন প্রকার সব ঐশ্বর্য সব ধন হাতী ছতি সব সুন্দর মুকুট ইত্যাদি এসব পরিধান সে করছেন ভগবান দ্বারকা এবং মথুরা। কিন্তু বৃন্দাবন এসে কোণ না মাত্র জন সাধারণ গোপবালক গৌড় পিলা বলে চলাইছেন গোপবালক, তাঁর কোণ সে ঐশ্বর্য প্রকাশ করুনা ভগবতা। তেমন বৃন্দাবনের সে হচ্ছে মাধুর্যময় ভগবান, মাধুর্য রয়েছে ঐশ্বর্যটা তাঁর কেউ জানিপারতে না। তেমন সেই যে বৃন্দাবন লীলা কি ভগবান বহু আকর্ষিত করে বৃন্দাবন লীলা, সবুবে সে ভগবান সবুজ বৃন্দাবন কথা চিন্তা করে। যদিও সে 11 বছরে চালি আসলে মথুরাকে, মথুরাকে আসি সব কংসকে হত্যা করছেন, তাপরে জরাসন্ধ বহু প্রকার সব তাকে সৈন্য প্রেরণ করছে, তাকে যুদ্ধ করছেন, তাঙ্ক সহ 17 বার তাঙ্ক সহ যুদ্ধ করছেন এবং 17 বার সে জরাসন্ধ পরাস্ত হয়ে যাইছেন। 23 অক্ষরী সৈন্য সে আনিকে আসেন যুদ্ধ করার এবং প্রতিকার সে পরাস্ত হয়ে যান। 23 অক্ষরী সৈন্য তাঙ্ক মানে কম তাঙ্ক সব ছেড়ে চলে যায় চার মৃত্যুবরণ করেন। তথাপি জরাসন্ধ পুঁ তে পুঁ তে গুড়ে 17 থর আক্রমণ করছেন মথুরা উপরে, কী না জরাসন্ধ দুই ঝিও সে হচ্ছে কংসর পত্নী থাকে, তাঁর স্ত্রী থাকে, যেহেতু মহাবা কংসকে বিনাশ কলে সেইখানে জরাসন্ধ কৃষ্ণ বিরুদ্ধ যুদ্ধ ঘোষণা করছে। 17 বর্ষ পরাস্ত হয়ে সারা পরে 18 বর্ষ যেতে সে জরাসন্ধ পঠাইছেন সৈন্য পঠাইছেন 23 অক্ষরী সৈন্য, সেতবে ভগবান নিজে যুদ্ধর ডরিকি পড়ে যাইছেন। সেদিন ভগবানের গোটে নাম হচ্ছে রণচোর, রণচোর রণচোর মানে রামকে যুদ্ধ ছাড়িকি সে চালিয়ে যাইছেন, দ্বারকারে তাঁর গোটে মূর্তি রয়েছে রণচোর মূর্তি বলে। তেমন তারপরে সে দ্বারকার সব বিভিন্ন লীলা করছেন, 6,108 প্রাণী বিবাহ করছেন এবং অন্যান্য সব কুরু পাণ্ডব মানক সহ তাঁর সন্ধি বা মৈত্রী স্থাপন করার চেষ্টা করছেন, আউ মহাভারত যুদ্ধ করছেন, সে দ্বারকার থেকে সেসব লীলা সব হয়েছে, ভগবান অনেক লীলা দ্বারকারে সব হয়েছে। কিন্তু তাঁর যে 6,108 প্রাণী অনেক 6,108 প্রাণী গোটিয়ে সে সমস্ত গোটে গোটে রাজপ্রসাদ রাণী মহল গোটে বিরাট বিরাট মহল সব তাদের সব সুনা মোতি মানিক হীরা সবুতরে সেসব খঞ্জাই রয়েছে গোটে গোটে মহল 16,108 রাণী 16,108 প্রসাদ নির্মাণ হয়েছে। এবং ভগবান আজি এ রাণী ঘরে রইলে কালি সে রাণী ঘরে সেমতি রয়েছে, ভগবান নিজকে মধ্যে বিস্তার করলে 16,108 উপরে বিস্তার করলে বিস্তার করে প্রতি রাণীকর পাখে সে অবস্থান করলে এবং প্রতি রাণী তাঁকর সেবা যে করলে তাঁকর অনেক সব চাকরাণী চাকর সব লে কিন্তু সে নিজে ভগবান সেবা করলে সে তাঁকর স্ত্রী মানে যে কেউ সে লক্ষ্মী তাঁকর সর্বশ্রেষ্ঠ পাঠ রাণী হচ্ছে রুক্মিণী, রুক্মিণী সমস্ত রাণী 16,108 রাণী ভগবান কৃষ্ণকর সেবা সব করতে নিজে সেবা করতে সব সমস্ত প্রকার সেবা করতে কিন্তু এতে সেবা কলে মধ্য ভগবান সবাই চিন্তা করতে সে গোপী মানক বৃন্দাবন লীলা করলে আমার জগন্নাথ স্টপে সেটা বর্ণনা করা যাইছে। ভোজে সব্যে বেণুং শিরসি শিথি পিছং গটিতটে দুকুল নেত্রান্তে সহচরং কটাক্ষং বিদধতে সদা শ্রীমা বৃন্দাবন রসতি লীলা পরিচয়ো জগন্নাথ স্বামী নবতগামী ভবতু মে। জগন্নাথ হইছেন জগন্নাথ, শ্রীকৃষ্ণ হচ্ছেন জগন্নাথ, ତେଣୁ ସେ ଯେତେବେଳେ ଦ୍ୱାରକରେ ତାଙ୍କ ପ୍ରାଣୀମାନେ ତାଙ୍କୁ ସେବା କରୁଥିଲେ, ସେ ସବୁବେଳେ ନିଦରେ ଶୋଇକରି ମଧ୍ୟ ସେ ବୃନ୍ଦାବନ କଥା ଚିନ୍ତା କରୁଥିଲେ ହଉଥିଲେ। ତାପରେ ସ୍ୱପ୍ନରେ ସେ ଗୋପୀ ଗୋପୀ ରାଧା ରାଧା ତାଙ୍କ ସଖାମାନଙ୍କ କଥା ସବୁ ଚିନ୍ତା କରୁଛନ୍ତି। ତେଣୁ ରାଣୀମାନେ ଚିନ୍ତା କରୁଛନ୍ତି ଯେ ଆମେ ଏତେ ସେବା କରୁଛୁ କୃଷ୍ଣଙ୍କର, ଭଗବାନଙ୍କର ଏତେ ସେବା କରୁଛେ, ତାହେଲେ ସିଏ କାହିଁକି ଆମ ସେବା ସନ୍ତୁଷ୍ଟ ହୁଅନ୍ତି? ବୃନ୍ଦାବନରେ ସେ ଛୋଟ ପିଲାବେଳେ ସେ ଥିଲେ, 11 ବର୍ଷ ମାତ୍ର ସେ ଥିଲେ ସେଠି। ସେସବୁ ଲୀଳା କ'ଣ ସବୁ ଲୀଳା ଯାହାକି ସେ ବୁଲିପାରୁନାହାନ୍ତି, କ'ଣ ସବୁ ଲୀଳା? ତେଣୁ ସେଇ ସମୟରେ ବୃନ୍ଦାବନରେ ମାତା ରୋହିଣୀ ମାତା ଥିଲେ। ତ ରୋହିଣୀ ମାତା ସବୁ ଭଗବାନଙ୍କର କୃଷ୍ଣ ଏବଂ ବଳରାମଙ୍କର ଯେଉଁ ବୃନ୍ଦାବନ ଲୀଳା ସବୁ ହେଇଥିଲା ସେ ଲୀଳା ସବୁ ସେ ବର୍ଣ୍ଣନା କରୁଛନ୍ତି। ଯେଉଁ ଦ୍ୱାରକାରେ ଯେଉଁ ରାଜପ୍ରସ ମହଲ ଅଛି, ରାଜସଭା ଗୃହ ରହିଛି, ସେଇଠି 16,000 ପ୍ରାଣୀ ବସିଛନ୍ତି ଏବଂ ରୋହିଣୀ ମାତା ତାଙ୍କ ସବୁ କୃଷ୍ଣ ବଳରାମଙ୍କ ଲୀଳା ସବୁ ବର୍ଣ୍ଣନା କରୁଛନ୍ତି। କିନ୍ତୁ କୃଷ୍ଣ ବଳରାମଙ୍କ ଲୀଳା ଯେତେବେଳେ ବର୍ଣ୍ଣନା କରାଯିବ, ଭଗବାନ ଆଉ ଭଗବାନଙ୍କ ନାମ ଭିତରେ କୌଣସି ତଫାତ ନାହିଁ। ଆମେ ଆଉ ଆମ ନାମ ଭିତରେ ତଫାତ ରହିଛି, କିନ୍ତୁ ଭଗବାନ ଏବଂ ଭଗବାନଙ୍କ ନାମ ଭିତରେ କିଛି ତଫାତ ନାହିଁ। ଭଗବାନଙ୍କ ନାମ ଯେଉଁଠି ହଉଛି ନାହିଁ, ସେଠି ଭଗବାନ ରହିଛନ୍ତି। ହରେ କୃଷ୍ଣା ହରେ କୃଷ୍ଣା 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ଭଗବାନଙ୍କ ନାମ ଯେଉଁଠି ହଉଛି ଭଗବାନ ସେଠି କହୁଛନ୍ତି, ସେମାନେ ବିଦ୍ୟମାନ କହୁଛନ୍ତି। ତେଣୁ ରୋହିଣୀ ମାତା କହିଲେ ଆମେ ଯଦି କୃଷ୍ଣ ବଳରାମଙ୍କ କଥା କହିବା ତାହେଲେ ସେ ପୁଣି ସେଠି ଆସି ଉପସ୍ଥିତ ହେଇକି ଏଥର ତାଙ୍କ କଥା କହିବେ ବୋଲି। ତେଣୁ ଦ୍ୱାରରେ ସୁଭଦ୍ରା କହିଲେ ତମେ ହେଇଯିବ, କାରଣ ତମେ ବୃନ୍ଦାବନରେ ଥିଲେ, ତମେ ବୃନ୍ଦାବନ ଲୀଳା ସବୁ ଜାଣିଛ। ତମକୁ ଆମେ ପରେ କହିବା, ତମେ ଏଇଠି ରହିଥା ଆଉ ତମକୁ 16,000 ପ୍ରାଣୀ କହିଲେ ଆମେ ତମକୁ ସବୁ ଆମର ଯୋଉ ଅଳଙ୍କାର ସବୁ ଖବର ତମକୁ କହିକି ତାକୁ ସେଠି ରଖିଲେ, ଦ୍ୱାରରେ ରଖିଲେ। ଏବଂ ସେ ଯଦି ଦ୍ୱାରରେ ରହିଛନ୍ତି, କିନ୍ତୁ ସେ କଥା ସବୁ ଶୁଣୁଛନ୍ତି, ଭଗବାନ କୃଷ୍ଣଙ୍କ କଥା, କୃଷ୍ଣ ବଳରାମଙ୍କ କଥା ସବୁ ଶୁଣୁଛନ୍ତି। ତେଣୁ ରୋହିଣୀ ମାତା ଯେତେବେଳେ ଭଗବାନଙ୍କର ଲୀଳା ସବୁ ବର୍ଣ୍ଣନା କରି ଚାଲୁଛନ୍ତି, ସେଇ ସମୟରେ କୃଷ୍ଣ ବଳରାମ ଯାଇ ପହଞ୍ଚିଗଲେ, କାରଣ ଭଗବାନ କଥା ଯେଉଁଠି ହଉଛି ଭଗବାନ ସେଠି ଉପସ୍ଥିତ ରହିବେ। ତେଣୁ କୃଷ୍ଣ ଗୋଟେ ପଟରେ, ବଳରାମ ଗୋଟେ ପଟରେ ରହିକିରି ସେଠି ଦ୍ୱାରରେ ସବୁ ରହିକି ଶୁଣୁଛନ୍ତି ଭଗବାନଙ୍କର, ତାଙ୍କ ନିଜର ଲୀଳା ସବୁ ଅଂଶଗ୍ରହଣ କରୁଛନ୍ତି। ଭଗବାନଙ୍କ ଲୀଳା ଭଗବାନ ମଧ୍ୟ ଆକୃଷ୍ଟ କରେ, ଭଗବାନଙ୍କ ନାମ ଭଗବାନ ମଧ୍ୟ ଆକୃଷ୍ଟ କରେ। ତେଣୁ ସେ ଶୁଣି ଶୁଣିକିରି ତାଙ୍କର ଏଇ ଅବସ୍ଥା ହେଇଛି, ଯାହା ଆମେ ଦେଖୁଛେ ଜଗନ୍ନାଥ ବଳଦେବ ଏବଂ ସୁଭଦ୍ରା ଯେଉଁଭଳି ଭାବରେ ଅଷ୍ଟ ଅଛନ୍ତି, ସେଇ ଅବସ୍ଥା ତାଙ୍କର ହେଇଯାଇଛି। ତାକୁ କହିଲେ ଅଷ୍ଟ ସାତ୍ତ୍ୱିକ ବିକାର। ଆପଣମାନେ ଯେତେବେଳେ ଭକ୍ତି ମାର୍ଗରେ ଅଗ୍ରସର ହେଲେ, ଆମ ଭକ୍ତି ବେଶ ଅଗ୍ରସରରେ ବର୍ଣ୍ଣନା କରାଯାଇଛି, ତାର ବିଭିନ୍ନ ଭକ୍ତି ବେଶ ବିଭିନ୍ନ ସ୍ତର ଅଛି, ବର୍ଣ୍ଣନା କରାଯାଇଛି। ଆଉ ମାନେ ଭକ୍ତି ସାଧୁସଙ୍ଗ ବର୍ଣ୍ଣନା କରାଯାଇଛି, ଚତୁର୍ ଦତ୍ତାଙ୍କୁ ବର୍ଣ୍ଣନା କରାଯାଇଛି। ଆଉ ଶ୍ରଦ୍ଧା ସାଧୁସଙ୍ଗ୍ରିୟାଭୂତି ନିଷ୍ଠା ରୁଚି ଆସକ୍ତି ଭାବ ଏସବୁ ବିଭିନ୍ନ ପ୍ରକାର ପ୍ରେମର ବିଭିନ୍ନ ପ୍ରକାର ସ୍ତର ଅଛି। ପ୍ରେମ ସ୍ତରରୁ ଉର୍ଦ୍ଧକୁ ଜଣେ ଯେତେବେଳେ ଯିବ, ସ୍ନେହ ମାନ ପ୍ରଣୟ ରାଗ ଅନୁରାଗ ଭାବ ମହାଭାବ ଏସବୁ ବିଭିନ୍ନ ପ୍ରକାର ସ୍ପେସ୍ ସବୁ ରହିଛି, ସ୍ତର ସବୁ ରହିଛି। ତେଣୁ ଭଗବାନ ଜଗନ୍ନାଥଙ୍କର ଯେଉଁ ରୂପ, ଇଏ ହେଉଛି କୃଷ୍ଣଙ୍କର ମହାଭାବ ରୂପ। ରାଧା ବିରହରେ ଯେଉଁ ମହାଭାବ ରୂପ ରହିଛି, ସେ ରୂପ ହେଉଛି ଜଗନ୍ନାଥ। ତାଙ୍କର ହସ୍ତପଦ ଚତୁର୍ଥ ହେଇଯାଇଛି, ଚକା ନୟନ ସବୁ ବିସ୍ଫାରିତ ହେଇଯାଇଛି। ଏଭଳି ଭାବରେ ଆମେ ଜଗନ୍ନାଥଙ୍କ ରୂପ ଦେଖୁଛେ, କୃଷ୍ଣଙ୍କ ରୂପ ହେଉଛି ଜଗନ୍ନାଥ। ତେଣୁ ଆଜିର ଏହି ତିଥିରେ ଯେତେବେଳେ ରୋହିଣୀ ମାତା ଭଗବାନ କୃଷ୍ଣ ବଳରାମଙ୍କର ଲୀଳା ସବୁ ବର୍ଣ୍ଣନା କରୁଥିଲେ, ସେଇ ସମୟରେ କୃଷ୍ଣ ବଳରାମ ଏବଂ ସୁଭଦ୍ରା ସେମାନେ ସେ ଦ୍ୱାରରେ ରହିକିରି ସେସବୁ ଶ୍ରବଣ କରିକି ତାଙ୍କର ଏଇ ଅବସ୍ଥା ହେଇଛି, ଯାହାକି ଜଗନ୍ନାଥ ବଳଦେବ ସୁଭଦ୍ରା ଏଇ ରୂପ ସେ ଧାରଣ କରିଛନ୍ତି। ତ ସେ କଥା ଶୁଣୁଥିଲେ ବେଳେ ସେଇ ସମୟରେ ନାଳଭୂମି ଆସିଥିଲେ, ନାଳଭୂମି ମାଧ୍ୟମରେ ଦ୍ୱାରକା ଯାଆନ୍ତି। ତ ନାଳଭୂମି ଆସି କହୁଛନ୍ତି, ସେ ସମୟରେ ଭଗବାନ କୃଷ୍ଣ ଦେଖିଲେ ନାରଦମୁନି ଆସୁଛନ୍ତି, ତେଣୁ ନାରଦ ନିଜର ଯେଉଁ ଜଗନ୍ନାଥ ରୂପ ହେଇଥିଲା ସେ ରୂପକୁ ପୁଣି ସେ ଛପ ଦେଇକିରି ପୁଣି ନିଜର ସ୍ୱରୂପରେ ଆସି ପହଞ୍ଚାଉଛନ୍ତି। କୃଷ୍ଣ ବଳରାମ ତାର ପ୍ରଥମ ସ୍ୱରୂପରେ ଦେଖିଥିଲେ ସେଇ ରୂପ ହେଇଯାଉଛନ୍ତି, କିନ୍ତୁ ନାରଦମୁନି ଦର୍ଶନ କରିଛନ୍ତି ସେ ରୂପକୁ, ଜଗନ୍ନାଥ ବଳଦେବ ସୁଭଦ୍ରା ରୂପକୁ ଦର୍ଶନ କରିଛନ୍ତି, ତେଣୁ ସେ ତାହେଲେ ପ୍ରାର୍ଥନା କରୁଛନ୍ତି ଯେ ଆପଣଙ୍କର ଏଇ ଯେଉଁ ରୂପ, ଏଇ ରୂପ କେମିତି ସାଧାରଣ ଲୋକମାନେ ଏଇ ରୂପ ଆପଣଙ୍କୁ ପୂଜା କରିବେ। ତେଣୁ ଭଗବାନ ସେଥିରେ ତାଙ୍କ ସେଥିରେ ସମ୍ମତି ପ୍ରଦାନ କରିଛନ୍ତି। ସେଥିପାଇଁ ଭଗବାନ ଜଗନ୍ନାଥ ବଳଦେବ ସୁଭଦ୍ରା ରୂପରେ ଜଗନ୍ନାଥ ଧାମ ପୁରୀରେ ସେ ପୂଜିତ ହୋଇଛନ୍ତି। ତେଣୁ ଆଜିର ଏଇ ତିଥିରେ ଭଗବାନ ଏଇ ରୂପ ଧାରଣ କରିଥିଲେ, ଯେଉଁଥିପାଇଁ କି ଜଗନ୍ନାଥ ବଳଦେବ ସୁଭଦ୍ରାଙ୍କ ଆଜି ସ୍ନାନ ପୂର୍ଣ୍ଣମୀ ପାଳନ କରାଯାଉଛି ଏବଂ ତାଙ୍କର ଅଭିଷେକ କରାଯାଉଛି। ତାଙ୍କର ଆଜି ରହୁଛି, ଏଇଟା ହେଉଛି ଏଇ ଦିନଟି ହେଉଛି ଜନ୍ମ ତିଥି ଭଗବାନଙ୍କର ଭଗବାନଙ୍କ ଜନ୍ମ କର୍ମ ହେଉଛି ଦିବ୍ୟ। ତେଣୁ ଆଜିର ଏଇ ତିଥିରେ ଭଗବାନ ଆବିର୍ଭାବ ହୋଇଥିଲେ। ଜୟ ଶ୍ରୀ ଜଗନ୍ନାଥ ସୁଭଦ୍ରା ମହାରାଣୀ। ତେଣୁ ଆଜି ସେ ଏଇ ଯେଉଁ ରୂପ ଧାରଣ କରିଛନ୍ତି, ଇଏ ହେଉଛି ଭଗବାନଙ୍କ ଭକ୍ତ ପ୍ରତି ଭଗବାନଙ୍କର କରୁଣା। ଭକ୍ତ ଭକ୍ତ ପ୍ରତି ଭଗବାନଙ୍କର ଯେଉଁ କରୁଣା, ବିଗ୍ରହ ହେଉଛନ୍ତି ଜଗନ୍ନାଥ ବିଗ୍ରହ। ଭକ୍ତ ଯେମିତି ରାଧାରାଣୀ, ଯେତେ ଭକ୍ତ ଅଛନ୍ତି ସବୁ ଭକ୍ତମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେଉଛନ୍ତି ରାଧାରାଣୀ। ଭଗବାନ ହରିଶ୍ୱର ଜନ୍ମ ବିହାର ଗୋବିନ୍ଦ ଜାମ ଜୟଗ୍ରହ ଚୈତନ୍ୟ ମହାପ୍ରଭୁ କହୁଛନ୍ତି ସେ କଥା। ଚୈତନ୍ୟ ମହାପ୍ରଭୁ ଜୀବନକୁ ଏଇ ଯେଉଁ ଜଗନ୍ନାଥ ତତ୍ତ୍ୱ, ଏଇସବୁ ତତ୍ତ୍ୱ ଆମେ ଜାଣିଛେ ଚୈତନ୍ୟ ମହାପ୍ରଭୁ। ଚୈତନ୍ୟ ମହାପ୍ରଭୁ ଆସିକିରି ଏସବୁ ଗୃହ ଲୀଳା, ଯେଉଁ ଲୀଳାକୁ ଭଗବାନ ସ୍ୱୟଂ ପ୍ରଦାନ କରିନଥିଲେ, ଭଗବାନ କୃଷ୍ଣ ସ୍ୱୟଂ ପ୍ରଦାନ କରିନଥିଲେ, ସେଇ ଲୀଳାକୁ ଚୈତନ୍ୟ ମହାପ୍ରଭୁ ଆମକୁ ସବୁ ପ୍ରଦାନ କରୁଛନ୍ତି। ଜଗନ୍ନାଥଙ୍କର ଏଇ ଯେଉଁ ଲୀଳା ରହିଛି, ଭଗବାନ କୃଷ୍ଣ ଏ ଯେଉଁ ଗଭୀର ତତ୍ତ୍ୱ ବା ପ୍ରେମ ତତ୍ତ୍ୱ, ଏ ତତ୍ତ୍ୱ ବିଷୟରେ ଭଗବାନ କୃଷ୍ଣ ମଧ୍ୟ ସେଟା ପ୍ରଦାନ କରିନଥିଲେ, ବା ଯଦି ପ୍ରଦାନ କରିଥିଲେ ବହୁତ ସୀମିତ ଭକ୍ତମାନଙ୍କୁ ପ୍ରଦାନ କରିଥିଲେ, କିନ୍ତୁ ସର୍ବସାଧାରଣ ସେଟା ପ୍ରକାଶ କରାଯାଇନଥିଲା। ତେଣୁ ସେଇ ଗଭୀର ତତ୍ତ୍ୱ, ଗଭୀର ପ୍ରେମ ତତ୍ତ୍ୱକୁ ଚୈତନ୍ୟ ମହାପ୍ରଭୁ ଆସି ସେ ସର୍ବସାଧାରଣ ବିତରଣ କରିଛନ୍ତି। କୌଣସି ବାଚ ବିଚାର ନକରି ସମସ୍ତେ ବିତରଣ କରିଛନ୍ତି। ଏ ଗୁଣ ତତ୍ତ୍ୱ ଚୈତନ୍ୟ ମହାପ୍ରଭୁ ସବୁ ବର୍ଣ୍ଣନା କରୁଛନ୍ତି। ତେଣୁ ଚୈତନ୍ୟ ମହାପ୍ରଭୁଙ୍କର ଜୀବନକୁ ଯଦି ସଂକ୍ଷେପରେ ବର୍ଣ୍ଣନା କରାଯିବ, ସେଇଟା ହେଉଛି କ'ଣ ନା, ଆରାଧ୍ୟ ଭଗବାନ ବ୍ରଜେଶ ତନୟ ତଦ୍ଧାମ ବୃନ୍ଦାବନ ରମ୍ୟା କାଚିତ୍ ବ୍ରଜବଧୂ ବର୍ଗେନ ଜାତବିଦ୍ୟା ଶ୍ରୀମଦ୍ ଭାଗବତମ ପୁରାଣ ମଙ୍ଗଳମ ଶ୍ରୀମଦ୍ ଭାଗବତମ ପ୍ରମାଣ ମଙ୍ଗଳମ ପ୍ରେମା ପୁମାତ ମହାନ ଶ୍ରୀ ଚୈତନ୍ୟ ମହାପ୍ରଭୁର ମତବିଦମ ତତ୍ର। ସମସ୍ତେ ଭଗବାନଙ୍କ ଆରାଧନା କରୁଛନ୍ତି। ଯେଉଁମାନେ ସାଧାରଣତଃ ଅଧିକାଂଶ ଲୋକ ଭଗବାନଙ୍କୁ ଗ୍ରହଣ କରୁନାହାନ୍ତି, ସେମାନେ ଅଶୁଭ ସ୍ୱଭାବ ସନ୍ତାନ ବ୍ୟକ୍ତି ବା ନମାମ ଦୁଷ୍କୃତି ନୁମୁରା ପ୍ରପଦ୍ୟ ନଳାତମ ମାୟା ଅପ୍ରତ ଜ୍ଞାନ ଆଶ୍ରମ ଭାବନା ସୀତା ସତ୍ୟତାରେ ଭଗବତରେ ଭାବ କରୁଛନ୍ତି। ଅଧିକାଂଶ ଲୋକ ସେମାନେ ଭଗବାନଙ୍କୁ ଗ୍ରହଣ କରନ୍ତି ନାହିଁ। ସେମାନେ କେଉଁମାନେ ନା ଚାରି ପ୍ରକାର ବ୍ୟକ୍ତି ସେମାନେ ଅଛନ୍ତି, ସେମାନେ ଅଛନ୍ତି ସମସ୍ତେ ଦୁଷ୍କୃତି ନୁହଁ, ତାଙ୍କର କୌଣସି ସ୍ୱୀକୃତି ନାହିଁ, ଯେଉଁ ବିଭିନ୍ନ ପ୍ରକାର ପାପକର୍ମ ଲିପ୍ତ ରହିଛନ୍ତି ସେମାନେ। ତେଣୁ ସେମାନେ ଭଗବାନଙ୍କୁ ଗ୍ରହଣ କରନ୍ତି ନାହିଁ। ସେମାନେ କିଏ କିଏ ନା ମୂଢ଼ା ବା ମୂର୍ଖ ବ୍ୟକ୍ତି, ନରାଧମ, ଯେଉଁ 400,000 ପ୍ରକାର ମାନବ ଅଛନ୍ତି ତାଙ୍କ ପ୍ରତି ଯେଉଁମାନେ ଅଧମ ଶ୍ରେଣୀ, ସେମାନେ ଭଗବାନଙ୍କର ଶରଣରେ ଯାଆନ୍ତି ନାହିଁ। ଏବଂ ଯଦି କେତେଜଣଙ୍କର ବହୁତ ଜ୍ଞାନ ଅଛି, ସେ ଜ୍ଞାନଟା ମାୟା ଦ୍ୱାରା ଅପହରଣ ହେଇଯାଇଛି, ମାୟା ଅପହୃତ ଜ୍ଞାନ। ଏବଂ ଆଶ୍ରମ ଭାବମାସିତା ବା ଅସୁର ସ୍ୱଭାବ ସନ୍ତାନ ବ୍ୟକ୍ତି, ଏମାନେ ସବୁ ଭଗବାନଙ୍କୁ ଗ୍ରହଣ କରନ୍ତି ନାହିଁ। ଯେଉଁମାନେ ଭଗବାନଙ୍କୁ ଗ୍ରହଣ କରନ୍ତି ସେମାନେ ପୁଣି ବିଭିନ୍ନ ସ୍ତରରେ ଅଛନ୍ତି, ସେମାନେ ଏସବୁ ଭଗବାନଙ୍କ ଆରାଧନା କରୁଛନ୍ତି। ଚତୁର୍ବିଦା ବରନ୍ତି ମା ଜଣା ସ୍ୱୀକୃତି ଅର୍ଜୁନ ଆତ୍ମ ଜିଜ୍ଞାସୁ ଅର୍ଥାର୍ଥୀ ଜ୍ଞାନ ଚ ଭଳ ଦର୍ଶ। ଚାରିପଦା ବିଧି ଭଗବନ୍ତ ଆରାଧନା କରୁଛନ୍ତି, ଚତୁର୍ବିଧା ପର୍ଯ୍ୟନ୍ତ ମାନେ ଜନା ସ୍ୱୀକୃତି ନେଉଛନ୍ତି, ସେମାନେ ସବୁ ପୁଣ୍ୟବାନ ବ୍ୟକ୍ତି, ପୁଣ୍ୟ କାର୍ଯ୍ୟ କରୁଛନ୍ତି। ସେମାନେ କିଏ କିଏ ନା ଆର୍ତ୍ତ, ଜଣେ ଯେତେବେଳେ ଦୁଃଖରେ ପଡ଼ୁଛି ସେତେବେଳେ ସେ ଭଗବାନଙ୍କ ଆରାଧନା କରୁଛି। ଜିଜ୍ଞାସୁ, ଯେଉଁମାନେ ଜିଜ୍ଞାସା କରିବା ପାଇଁ ଚାହୁଁଛନ୍ତି, ଭଗବାନଙ୍କୁ ସେ ଜାଣିବା ପାଇଁ ଚାହୁଁଛନ୍ତି, ଜିଜ୍ଞାସା ରହିଛି, ତ ସେମାନେ ଭଗବାନଙ୍କ ଆରାଧନା କରୁଛନ୍ତି। ଅର୍ଥାର୍ଥୀ, ଅର୍ଥ ଯାହାର ଆବଶ୍ୟକତା ହେଉଛି, ଧ୍ରୁବ ମହାରାଜ ଧ୍ରୁବ ଭଗବାନଙ୍କ ଶରଣରେ ଯାଉଛନ୍ତି। ଜ୍ଞାନୀ ଯେ ଭରଦର୍ଶ, ଯେଉଁମାନେ ଜ୍ଞାନୀ ବ୍ୟକ୍ତି ଏମିତି ସନକ, ସନାତନ, ସନାତନ, ସନକ କୁମାର, ଏ ଚାରି କୁମାର, ବ୍ରହ୍ମାଙ୍କର ଚାରି ପୁତ୍ର, ଏମାନେ ଜ୍ଞାନୀ ଜ୍ଞାନ ମାର୍ଗରେ ଅଗ୍ରସର ହେଉଥିଲେ, ସେମାନେ ଭଗବାନଙ୍କର ଭଜନ କରୁଛନ୍ତି। ତେଣୁ ଏହି ଭାବରେ ଯେତେ ସବୁ ମାନେ ଭକ୍ତ ସବୁ ଅଛନ୍ତି ବା ଯେତେ ସବୁ ଭଜନ କରୁଛନ୍ତି, ଭଜନକାରୀ ବ୍ୟକ୍ତି ଭିତରେ ସବୁଠାରୁ ଶ୍ରେଷ୍ଠ ଭଜନକାରୀ କିଏ, ମହାପ୍ରଭୁ କହୁଛନ୍ତି ଆରାଧ୍ୟ ଭଗବାନ ଦଜେଶ ତନୟ, ସବୁଠାରୁ ଶ୍ରେଷ୍ଠ ଭଜନ କରିବାର ବ୍ୟକ୍ତି ହେଉଛନ୍ତି ଭଗବାନ ବ୍ରଜେଶ ତନୟ ବା ବ୍ରଜର ଈଶ ବା ନନ୍ଦ ମହାରାଜଙ୍କର ଯେ ପୁତ୍ର ଭଗବାନ କୃଷ୍ଣ। ଏବଂ ଆରାଧ୍ୟ ଭଗବାନ ବ୍ରଜେଶ ତା ଧାମ ବୃନ୍ଦାବନ, ତାଙ୍କର ଧାମ ହେଉଛି ମଧ୍ୟ ସେଇଭଳିଆ, ବୃନ୍ଦାବନ ମଧ୍ୟ ହେଉଛି ସେଇଭଳିଆ ଶ୍ରେଷ୍ଠ ଧାମ। ରମ୍ୟା କାଚିତ ଉପାସନା ବ୍ରଜବଧୂ ବର୍ଗୀଣ ଯା କଳ୍ପିତା, ଏବଂ ଶ୍ରେଷ୍ଠ ଭଜନକାରୀ କିଏ ନା ବ୍ରଜବଧୂ ବର୍ଗୀଣ, ବ୍ରଜ ବାଳିକା ମାନେ, ବ୍ରଜ ଦେବୀ ମାନେ ଯେଉଁଭଳି ଭାବରେ ଭଗବାନଙ୍କ ଆରାଧନା କରୁଥିଲେ ସେ ଆରାଧନାଟା ହେଉଛି ଶ୍ରେଷ୍ଠ ଆରାଧନା। ତେଣୁ ବ୍ରଜ ଦେବୀଙ୍କ ଭିତରେ ସବୁଠାରୁ ଶ୍ରେଷ୍ଠ ହେଉଛନ୍ତି କିଏ ନା ରାଧାରାଣୀ, ଯାହାଙ୍କର ନାମ ଭାଗବତ ବୋଲେ ସୁଖଦେବ ଗୋସ୍ୱାମୀ ଡାଇରେକ୍ଟ ନେଇନା, ସିଧା ସଳଖ ଭାବେ ନେଇନା, ସେ ପରୋକ୍ଷ ଭାବରେ ରାଧାରାଣୀଙ୍କ ନାମ ନେଇଛନ୍ତି। ଅନୟାରାଧିତ ନୂନ ଭଗବାନ ହରିଶ୍ୱର ଜନ୍ମ ବିହାୟ ଗୋବିନ୍ଦ ଜାମ ନୟ ଗ୍ରହ, ରାସଲୀଳାରେ ବହୁତ ପ୍ରକାର ଗୋପୀ ଥିଲେ ମଧ୍ୟ ଭଗବାନ କ'ଣ କଲେ ନା ତାଙ୍କୁ ଯିଏ ଅନନ୍ୟ ଭାବରେ ଆରାଧନା କରୁଥିଲେ ଅର୍ଥାତ୍ ରାଧାରାଣୀ, ଅନୟାରାଧିତ ନୂନ ଭଗବାନ ହରିଶ୍ୱର, ଭଗବାନ ଯିଏକି ହରି, ଯିଏକି ଈଶ୍ୱର, ସେ ତାକୁ ନେଇକିରି ଜନ୍ମ ବିହାୟ ଗୋବିନ୍ଦ ସେ ଚାଲିଗଲେ ଜାମ ନୟତ ରହ ପରେ ଏକାନ୍ତ ସ୍ଥାନକୁ ଚାଲିଯାଇଥିଲେ। ତେଣୁ ସେଇ ରାଧାରାଣୀଙ୍କର କଥା ଯେତେବେଳେ ପଢୁଛି ବା ଆଲୋଚନା ହେଉଛି ସେଇ ସମୟରେ କୃଷ୍ଣଙ୍କର ଏଇ ରୂପ ହେଇଛି, ଜଗନ୍ନାଥ ରୂପ ହେଇଯାଇଛି, ବଳରାମଙ୍କର ବଳଭଦ୍ର ରୂପ ହେଇଯାଇଛି, ଏବଂ ସୁଭଦ୍ରାଙ୍କର ଏଇ ଯୁବ ଦେଖୁଥିବା ରୂପ ସେଇ ରୂପ ହେଇଯାଇଛି। ତେଣୁ ନାରଦମଣି ଯେତେବେଳେ ପ୍ରାର୍ଥନା କଲେ ସେତେବେଳେ ଭଗବାନ ସେଟାକୁ ସ୍ୱୀକାର କରିକିରି ସେ ବର୍ତ୍ତମାନ ପୁରୀରେ ଜଗନ୍ନାଥ ଧାମରେ ଜଗନ୍ନାଥ ବଳଦେବ ସୁଭଦ୍ରା ଉପରେ ପୂଜିତ ହେଉଛନ୍ତି। ତେଣୁ ଆମର ବୃନ୍ଦାବନ ଲୀଳା ବହୁତ ରହିଛି, ଆମେ ଆଉ ଘଣ୍ଟାଟି ଭିତରେ ଶେଷ କରିବା, ତେଣୁ ପକ୍ଷେ ଆମର ଜଗନ୍ନାଥ ଷ୍ଟକମ୍ ଯେଉଁ ରହିଛନ୍ତି ସେ ଷ୍ଟକମ୍ ପାଠ କରି ଜଗନ୍ନାଥଙ୍କ ଲୀଳା ବା ବୃନ୍ଦାବନ ଲୀଳା ସେ ବର୍ଣ୍ଣନା କରେ। ଜଗନ୍ନାଥ ଷ୍ଟକମ୍ରେ ସବୁ ସେଇ ଭଗବାନଙ୍କର ବୃନ୍ଦାବନ ଲୀଳା, ଭଗବାନଙ୍କର କୃଷ୍ଣଙ୍କ ଲୀଳା ସବୁ ବର୍ଣ୍ଣନା କରାଯାଇଛି। କଦାଚିତ୍ତାରିନ୍ଦି ତଟ ବିପିନ ସଙ୍ଗୀତ କରବୋ, କଦାଚିତ୍ତାରିନ୍ଦି ବିପିନ ସଙ୍ଗୀତ କରବୋ, ମୁଦାବୀ ନାରୀ ବଦନ କମଳା ସ୍ୱାଦ ମଧୁକୋ, ମୁଦାବୀ ନାରୀ ବଦନ କମଳା ସ୍ୱାଦ ମଧୁକୋ, ରମା ଶମ୍ଭୁ ବ୍ରହ୍ମା ସରପତି ଗଣେଶ ଚିତ ବଧୋ, ରମା ଶମ୍ଭୁ ବ୍ରହ୍ମା ସରପତି ଗଣେଶ ଚିତ ବଧୋ, ଜଗନ୍ନାଥ ସ୍ୱାମୀ ନୟନ ପତରାମି ନବ ତୁମେ, ଜଗନ୍ନାଥ ସ୍ୱାମୀ ନୟନ ପତରାମି ନବ ତୁମେ। ତେଣୁ ଯେ କେବେ କେବେ ଯମୁନା ତୀରସ୍ଥ ବନ ମଧ୍ୟରେ ସଙ୍ଗୀତ ଗାୟନ କରି ଭ୍ରମର ପରି ଆନନ୍ଦରେ ବ୍ରଜଗୋପୀଙ୍କର ମୁଖାର ବିନ୍ଦରେ ମଧୁପାନ କରନ୍ତି ଏବଂ ଲକ୍ଷ୍ମୀ, ଶିବ, ବ୍ରହ୍ମା, ଇନ୍ଦ୍ର ଓ ଗଣେଶ ପ୍ରଭୃତି ଦେବଦେବୀ ତାଙ୍କର ଯାହାଙ୍କର ଚରଣ ଯୋଗ ଅର୍ଚ୍ଚନା କରିଥାନ୍ତି ସେହି ପ୍ରଭୁ ଜଗନ୍ନାଥ ଦେବ ଗୋର ନୟନ ପଥର ପ୍ରତୀକ। ଏ ଜଗନ୍ନାଥ ଦେବଙ୍କର ଯେତେବେଳେ ସ୍ତୁତି କରାଯାଉଛି ଜଗନ୍ନାଥ ଅଷ୍ଟମରେ ପ୍ରଥମ ଶ୍ଳୋକ ହେଉଛି କଦାଚିତ କାଳୀ ତଟ ବିଦିନ ସଙ୍ଗୀତ ପ୍ରଭୁ, ଭଗବାନ ସବୁବେଳେ ତାଙ୍କର ଯୋଉ ବିଳାସ ହୋଇଛି ବୃନ୍ଦାବନରେ ସେ ଯମୁନା ତୀରରେ ଅଧିକାଂଶ ବିଳାସ ଭଗବାନଙ୍କର ହେଇଛି। ଭଗବାନ ଯେତେବେଳେ ସକାଳ ହୁଏ ସକାଳ ହେଇଗଲା ମାତ୍ରେ ସାଙ୍ଗେ ସାଙ୍ଗେ ସେ କିଛି ସ୍ନାନ କରି ଅଳ୍ପ କିଛି ଖାଦ୍ୟ ଗ୍ରହଣ କରି ସେ ଚାଲିଯାଆନ୍ତି ଗୋଚାରଣ ପାଇଁ, ବା ଛୋଟ ପିଲା ଯେତେବେଳେ ସେ ବର୍ଷା ଚାରଣ କରିବାକୁ ଚାଲିଯାଆନ୍ତି ବର୍ଷା ଚାରଣ କରିବାକୁ। ତେଣୁ ତାଙ୍କ ସାଙ୍ଗରେ ଯେତେ ବର୍ଷା ଅଛନ୍ତି ଏବଂ ଗୋପବାଳମାନେ ଅଛନ୍ତି ସବୁ ସାଙ୍ଗ ହେଇକି ସବୁ ଚାଲିଯାଆନ୍ତି ବୃନ୍ଦାବନ ବଣକୁ ଚାଲିଯାଆନ୍ତି ଗୋଚାରଣ କରିବା ପାଇଁ ବା ବର୍ଷା ଚାରଣ କରିବା ପାଇଁ, ଏବଂ ସେଇଠି ସବୁ ଭଗବାନ ତାଙ୍କର ଗୋପବାଳମାନଙ୍କ ସହିତ ବିଭିନ୍ନ କ୍ରୀଡ଼ା ସବୁ କରନ୍ତି। ଯେତେବେଳେ ବିଭିନ୍ନ ପ୍ରକାର ପଶୁ ପକ୍ଷୀ ଏଇଭଳି ଭାବରେ ଅନୁସରଣ କରି ସବୁ ଖେଳ ଖେଳନ୍ତି, କେତେବେଳେ ଚୋର ପୋଲିସ ଏଇଭଳି ଭାବରେ ଖେଳ ଖେଳନ୍ତି, ବିଭିନ୍ନ ପ୍ରକାର ଖେଳରେ ସେମାନେ ଭକ୍ତ ହୁଅନ୍ତି। ଏବଂ ତାଙ୍କର ଯୋଉ ବର୍ଷା ମାନେ ବା ଯେତେବେଳେ ଟିକେ ଭଗବାନ ବଡ଼ ହେଇଗଲେ ତାଙ୍କର ଯୋଉ ଗାଡ଼ି ମାନେ ଏମାନେ ସବୁ ତାଙ୍କ ସବୁ ସେ ପାଖରେ ସବୁ ଚଳୁଥିଲେ ପ୍ରଚାରଣ କରୁଥିଲେ। ତେଣୁ ଭଗବାନ ତାଙ୍କର ଉପବାଳମାନଙ୍କ ସହିତ ସଖାମାନଙ୍କ ସହିତ ବିଭିନ୍ନ ଲୀଳା ସବୁ କରୁଥିଲେ, ଏବଂ ବିଶେଷ ଭାବରେ ଯୋଉ କେତେବେଳେ ଖାଦ୍ୟ ଗ୍ରହଣ କରୁଥିଲେ ଯୋଉ ଖାଦ୍ୟ ଗ୍ରହଣ ଦେଖିକିରି ଯେତେବେଳେ ସେମାନେ ଖାଦ୍ୟ ସବୁ ସବୁ ଘରୁ ଆଣିଥିବେ ଖାଦ୍ୟ କିଛି କିଛି ଆଣିଥିବେ ସବୁ ସବୁ ସେଠି ଖାଉଥିବେ ଖାଦ୍ୟ ଖାଉଥିବେ ସେ ସମୟରେ ସବୁ ଭଗବାନ କୃଷ୍ଣ ସେ ମଝିରେ ବସିଥିବେ ଏବଂ ତାଙ୍କର ସାଙ୍ଗମାନେ ତାଙ୍କ ଗୋପବାଳମାନେ ସାଙ୍ଗମାନେ ସଖାମାନେ ତାଙ୍କୁ ଘେରିକି ବସିଥିବେ, ସମସ୍ତେ ଭାବୁଛନ୍ତି ଭଗବାନ ତାଙ୍କୁ ଦର୍ଶନ କରୁଛୁ ମୋ ଆମ ପଟକୁ ଚାହିଁକି ଦେଖୁଛନ୍ତି ଭଗବାନ କୃଷ୍ଣ, ସମସ୍ତେ ଭଗବାନଙ୍କର ମୁଖାରବିନ୍ଦ ବା କୃଷ୍ଣଙ୍କର ମୁଖାରବିନ୍ଦ ଦେଖିବା ପାଇଁ ଚାହୁଁଛନ୍ତି। ତେଣୁ ତାଙ୍କ ଚାରିପାଖରେ ଯେଉଁମାନେ ବସିଛନ୍ତି କେଉଁମାନେ ତାଙ୍କ ପଛ ପଟେ ବସିଥିବେ, କିନ୍ତୁ ଭଗବାନ ନିଜକୁ ଏଭଳି ଭାବରେ କରିଛନ୍ତି ତାଙ୍କର ମୁଖକୁ ଚାରିପଟେ ସେ ଦେଖାଉଛନ୍ତି, ସମସ୍ତେ ଦେଖୁଛନ୍ତି ଭଗବାନ ମୋଆଡ଼ୁ ଚାହିଁ ବସିଛନ୍ତି, ଅନ୍ୟମାନେ ପଛପଟଟା ହଉଛି ଆର ପଟେ ରହିଛି ଭଗବାନଙ୍କର ଏମିତି ଭାବୁଛନ୍ତି, କିନ୍ତୁ ସବୁବେଳେ ଭଗବାନଙ୍କ ମୁଖ ରହିଛି, ଇଏ ହଉଛି ଭଗବାନଙ୍କ ଐଶ୍ୱର୍ଯ୍ୟ। ତେଣୁ ବ୍ରହ୍ମା ଯେତେବେଳେ ଦେଖୁଛନ୍ତି ଇଏ କଣ ଇଏ ଭଗବାନ ଇଏ କଣ ଏଇ ସବୁ ଗୋପବାଳ କଣ ଗୌଡ ପିଲାଙ୍କ ସହିତ ସବୁ ଖାଦ୍ୟ ଗ୍ରହଣ କରୁଛନ୍ତି ତାଙ୍କର ଅଭିଯାନ ସେ ଖାଉଛନ୍ତି ଇଏ ମଧ୍ୟ ତାଙ୍କର ଖାଦ୍ୟ ଖୁଆଇ ଦେଉଛନ୍ତି ତାଙ୍କ ପାଖରେ ଖାଦ୍ୟ ଖୁଆଇ ଦେଉଛନ୍ତି, ତେଣୁ ଇଏ କଣ ସେଥିରେ ଭଗବାନ? ତେଣୁ ବ୍ରହ୍ମାଙ୍କର ବ୍ରହ୍ମା ମୋହନ ଲୀଳା ଆଗକୁ ଦଶମ ସ୍କନ୍ଦ ଦ୍ୱାଦଶ ଅଧ୍ୟାୟରେ ସେ ବର୍ଣ୍ଣନା କରାଯାଇଛି ବ୍ରହ୍ମା ମୋହନ ଲୀଳା, ବ୍ରହ୍ମା ମଧ୍ୟ ମୋହ ହେଇଯାଉଛନ୍ତି ଭଗବାନଙ୍କ ଯୋଉ ଲୀଳା ସବୁ ରହିଛି ଏ ଲୀଳାକୁ ସାଧାରଣ ଦେବତାମାନେ ମଧ୍ୟ ମୋହ ହେଇଯାଆନ୍ତି ସେ ଲୀଳାକୁ ଦେଖିକି, ସେମାନେ ଭାବିପାରନ୍ତିନି ଇଏ ହେଉଛନ୍ତି ଭଗବାନ ବୋଲି। ତେଣୁ ବ୍ରହ୍ମା କଣ କଲେ ନା ସେ ଯୋଉ ସବୁ ଗୋପବାଳମାନଙ୍କୁ ପ୍ରଥମେ ତାଙ୍କର ଯୋଉ ବର୍ଷାମାନେ ସବୁ ଅଛନ୍ତି ସେ ବର୍ଷାମାନଙ୍କୁ ନେଇଯାଇଛି ଦୂରକୁ ନେଇଯାଇଛି, ତେଣୁ ସାଙ୍ଗମାନେ ଯେତେବେଳେ ବ୍ୟସ୍ତ ହେଇଗଲେ କହିଲେ ଆମର ବର୍ଷା ସବୁ ପଳେଇଗଲେଣି ଗାଛ ସବୁ ପଳେଇଗଲେଣି ଆଉ ଆମେ ଯାଇକି ଆଣିବାଟି, ତ ଭଗବାନ କହୁଛନ୍ତି ଠିକ ଅଛି ତମେ ବସ ମୁଁ ଯାଇକି କିଣିଆସ ତମେ ଖାଦ୍ୟ ଗ୍ରହଣ କରୁଥା ଖାଦ୍ୟ ଖାଉଥା ମୁଁ ଯାଇକି କିଣିଆସ। ତେଣୁ ସିଏ ନିଜେ ଖାଦ୍ୟ ଖାଉଥିବା ସମୟରେ ତାଙ୍କର ହାତରେ ସବୁ ଆଚାର କୋଳି ସବୁ ଲଙ୍କା ଏସବୁ ଭିତରେ ହାତ ଧରିକି ଦହି ଅନ୍ନ ତାଙ୍କର ମା ଦେଇଛନ୍ତି ହାତ ଧରିକିରି ଖାଇ ଖାଇକି ସେ ଯାଉଛନ୍ତି ଦେଖିବା ପାଇଁ କୁଆଡ଼େ ଗୋଟେ ବର୍ଷା ମାନ ବର୍ଷାମାନଙ୍କୁ ଯେତେବେଳେ ଦେଖିଲା ବେଳକୁ ଟିକେ ଦୂରକୁ ଚାଲିଯାଇଛନ୍ତି ବର୍ଷାମାନେ ନାହାନ୍ତି ଭଗବାନ ଜାଣିସାରିଲେଣି ଏ ବ୍ରହ୍ମାଙ୍କର ଲୀଳା ସବୁ ଜାଣିଛନ୍ତି ବ୍ରହ୍ମା ହଉ ପରୀକ୍ଷା କରୁଛନ୍ତି ଭଗବାନ ଜାଣିସାରିଲେ, କିନ୍ତୁ ଯେତେବେଳେ ସେ ଫେରୁଛନ୍ତି ବ୍ରହ୍ମା କଣ କରୁଛନ୍ତି ତାଙ୍କର ସାଙ୍ଗମାନଙ୍କୁ ସବୁ ପୁଣି ନେଇଯାଇଛି ଲୁଚେଇକି ନେଇଯାଇଛି, କିନ୍ତୁ ବ୍ରହ୍ମା ଦେଖିଲେ ଭଗବାନ ଦେଖିଲେ ତାଙ୍କ ସାଙ୍ଗମାନେ ମଧ୍ୟ ନାହାନ୍ତି ବାଳକମାନେ ନାହାନ୍ତି, ତେଣୁ ସେ ଭାବିଲେ ସେ ଚିନ୍ତା କଲେ ବ୍ରହ୍ମା ଏସବୁ ତାଙ୍କୁ ସବୁ ନେଇଯାଇଛି, ତେଣୁ ସେ ନିଜକୁ ବିସ୍ତାର କଲେ ଯେତେ ସବୁ ଗୋପବାଳକ ଥିଲେ ଯେତେ ଗାଭୀମାନେ ଥିଲେ ଯେତେ ତାଙ୍କର ଗୋପବାଳମାନଙ୍କର ବସ୍ତ୍ର ସବୁ ସବୁ ସିଙ୍ଗା ବେଣୁ ଯାହା ସବୁ ସବୁ ଧରି ସିକା ଯାହା ସବୁ ଧରିଥିଲେ ସେସବୁ ରୂପରେ ନିଜ ଭଗବାନ ନିଜକୁ ବିସ୍ତାର କରିଛନ୍ତି, ନିଜେ ବିସ୍ତାର କରି ତାଙ୍କ ଲୀଳା ସବୁ ଚାଲିଛନ୍ତି ଭଗବାନଙ୍କର ସେସବୁ ଲୀଳା ସବୁ ହେଉଛି ନିଜ ବିସ୍ତାର କରିକି ଯେତେବେଳେ ପୁଣି ସନ୍ଦେହ ହେଇଛି ସେତେବେଳେ ସେ ଫେରିଯାଉଛନ୍ତି ବୃନ୍ଦାବନ ଫେରିଯାଉଛନ୍ତି ତାଙ୍କର ଗୋକୁ ଫେରିଯାଉଛନ୍ତି ହଠାତ୍ ଭଗବାନ ତ୍ରୁଟି ଯୋଗାୟତେ ତ୍ୱମ ଅପଶ୍ୟତାମ୍ କୁଟିଳଂ କୁନ୍ତଳଂ ଚେ ଶ୍ରୀମୁଖଂ ଚତେ ଜଡ଼ବିକତାଂ ବକ୍ମକୃତିସାମ୍। ଏଣେ ଗୋପୀମାନେ କଣ କରୁଛନ୍ତି ବୃନ୍ଦାବନରେ ଯେତେବେଳେ ଭଗବାନ ଚାଲିଯାଉଛନ୍ତି ଗଣକୁ ସେ ସମୟରେ ଅଟତି ଯତ୍ ଭଗବାନ ନହିଁ କାନନ ଆପଣ ଯେତେବେଳେ ନହିଁ କାନମ ମାନେ ଦିନରେ ଯେତେବେଳେ କାନନକୁ ଚାଲିଯାଉଛନ୍ତି ସେତେବେଳେ ତ୍ରୁଟି ଯୁଗାୟତେ ତମ ଅପଶ୍ୟତା, ତ୍ରୁଟି ମାନେ ଏକ କ୍ଷଣରେ ତାଙ୍କୁ ଯୁଗ ଭଳିଆ ଲାଗୁଛି, ଗୋଟେ ଯୁଗ ଭଳି ତାଙ୍କୁ ଲାଗିଲା ଗୋଟେ କ୍ଷଣ, କାହିଁକି ନା ତମ ଅପଶ୍ୟତା, ସେମାନେ ଭଗବାନ ଦର୍ଶନ କରିପାରୁନାହାନ୍ତି, କୃଷ୍ଣଙ୍କୁ ଦେଖିପାରୁନାହାନ୍ତି, କୃଷ୍ଣଙ୍କର ଯୋଉ ରୂପ ମଧ୍ୟରେ ରହିଛି ସେ ରୂପ ମାଧ୍ୟମରେ ସେ ଦର୍ଶନ କରିପାରୁନାହାନ୍ତି। ତେଣୁ କୁଟିଳଂ କୁନ୍ତଳଂ ଶ୍ରୀ ମୁଖଂ ଚ ଦେଇ, ଭଗବାନଙ୍କ ମୁଖ ରହିଛି, ତାର ମୁଖରେ ତାଙ୍କର ସବୁ କୁଞ୍ଚୁକୁଞ୍ଚି କେଶ ସବୁ ରହିଛି, ବହୁତ ସୁନ୍ଦର ତାଙ୍କର ମୁଖ ପଦ୍ମ ରହିଛି, କିନ୍ତୁ ସେ ଦେଖିପାରୁନାହାନ୍ତି, ଗୋପୀମାନେ ଦେଖିପାରୁନାହାନ୍ତି, ଯେହେତୁ ଭଗବାନ ଚାଲିଯାଇଛନ୍ତି ବୃନ୍ଦାବନ ଚାଲିଯାଇଛନ୍ତି ଗୋଚାରଣ ପାଇଁ, ବର୍ଷାଚାରଣ ପାଇଁ। ତେଣୁ ଜଳେ ଉଦୀକ୍ଷତା ପ୍ରଥମକୁ ଦୁଷା, ଯେତେବେଳେ ଭଗବାନ କରୁଛନ୍ତି ସନ୍ଧ୍ୟାବେଳକୁ ଉପରବେଳା ଯେତେବେଳେ ହେଉଛି ଫେରି ଆସୁଛନ୍ତି, ସେ ସମୟରେ ତାଙ୍କ ଯେତେବେଳେ ରୂପକୁ ସେମାନେ ଦର୍ଶନ କରୁଛନ୍ତି, ସେଥିରେ ତାଙ୍କୁ ବହୁତ ଆନନ୍ଦ ପ୍ରଦାନ କରୁଛି ତାଙ୍କ ମୁଖ, କାରଣ ଦିନସାରା ସେ ଦେଖିନାହାନ୍ତି ତାଙ୍କ ମୁଖକୁ। କିନ୍ତୁ ସେହି ସମୟରେ ଯେତେବେଳେ ତାଙ୍କର ମୁଖରେ ତାଙ୍କ ଯେଉଁ ଚକ୍ଷୁରେ ପଲକ ରହିଛି, ସେ ଗୋପୀମାନଙ୍କ ଯେଉଁ ଚକ୍ଷୁରେ ପଲକ ପଡ଼ିଯାଉଛି, ସେତେବେଳେ ସେ ଜଳ ଉଦୀକ୍ଷତା ସେମାନେ ସେ ବିଧି ବା ବ୍ରହ୍ମାଙ୍କୁ ନିନ୍ଦା କରୁଛନ୍ତି ଯେ କାହିଁକି ମୋର ଚକ୍ଷୁରେ ପଲକ ଦେଲେ। ଚକ୍ଷୁରେ ପଲକ ପଡ଼ିଗଲେ ଯୋଉ ଅନ୍ତରାୟ ହେଉଛି ଭଗବାନ ରୂପକୁ ଦର୍ଶନ କରିବା ପାଇଁ, ସେତେବେଳେ ସେମାନେ ବିଧିକୁ ନିନ୍ଦା କରୁଛନ୍ତି। କୋଟି ନେତ୍ର ସେ କହୁଛନ୍ତି କୋଟି ନେତ୍ର ଆମ ଦରକାର ଭଗବାନଙ୍କ ରୂପକୁ ଦେଖିବା ପାଇଁ, କୋଟି ନେତ୍ର ଦରକାର, କୋଟି ନେତ୍ର ଦରକାର, କିନ୍ତୁ ବ୍ରହ୍ମା ଆମକୁ ଦୁଇଟି ନେତ୍ର ଦେଇଛନ୍ତି, ସେଇ ଦୁଇଟି ନେତ୍ରରେ ପୁଣି ପଲକ ରହିଛି, ତାହା ତ ନିମିଷ ମାନେ ପଲକ, ଚକୁ ପଡ଼ିଯାଉଛି ନା ପଲକ ପଡ଼ିଯାଉଛି, କେତେବେଳେ କ'ଣ ଗୋଟେ ଧୂଳି ପଡ଼ିଲା କି କ'ଣ ହେଲା, ସାଙ୍ଗେ ସାଙ୍ଗେ ଆମର ପତାଟି ପଡ଼ିଯିବ। ତେଣୁ ସେଥିପାଇଁ ଗୋପୀମାନେ କହୁଛନ୍ତି ମୁଁ ଭଗବାନ କୃଷ୍ଣ କ'ଣ ଦେଖିବି, କି ଦେଖି ନୁହେଁ। ତେଣୁ ଏଇଭଳି ଭାବରେ ସେମାନେ ଭଗବାନ ରୂପ ଦର୍ଶନ କରୁଛନ୍ତି, ସେତେବେଳେ ସେମାନେ ବହୁତ ଆନନ୍ଦିତ ହେଉଛନ୍ତି ଏବଂ ଭଗବାନ ନିଜକୁ ବିସ୍ତାର କରିଦେଇଛନ୍ତି। ଯେତେ ସବୁ ବର୍ଷା ଥିଲେ, ଯେତେ ସବୁ ଗୋପବାଳମାନେ ଥିଲେ, ସବୁ ଭାବରେ ନିଜକୁ ବିସ୍ତାର କରିଛନ୍ତି। ତେଣୁ ସମସ୍ତଙ୍କ ଗର୍ଭକୁ ସେ ଯାଉଛନ୍ତି, ଯୋଉ ମା ଯୋଉ ଗୋପୀ ତାଙ୍କ ପୁଅ ଯେ କୃଷ୍ଣଙ୍କର ସାଙ୍ଗ ଥିଲେ ସେ ଯାଇଥିଲେ, ସେ ତ ଫେରୁଛନ୍ତି, ସେ ତାଙ୍କ ପୁଅକୁ ଆଗରୁ ଯେତିକି ଭଲ ପାଉଥିଲେ, କିନ୍ତୁ ଆଜି ତାଙ୍କ ମନଟା ବହୁତ ଆନନ୍ଦିତ ହେଉଛି, ତାଙ୍କ ପୁଅକୁ ଦେଖି ସେ ବହୁତ ଆନନ୍ଦିତ ହେଉଛନ୍ତି। କାହିଁକି ନା ଯେହେତୁ ସ୍ୱୟଂ କୃଷ୍ଣ ଅଛନ୍ତି, କୃଷ୍ଣଙ୍କ ପ୍ରତି ତାଙ୍କର ବହୁତ ଅନୁରାଗ ରହିଛି, ତାଙ୍କ ପୁଅ କୃଷ୍ଣଙ୍କ ସାଙ୍ଗରେ ଖେଳୁଥିଲେ, କୃଷ୍ଣଙ୍କ ସାକ୍ଷାତ ଥିଲେ, କିନ୍ତୁ ଇଏ ଭାବୁଥିଲେ ଗୋପୀମାନେ କୃଷ୍ଣଙ୍କ ପାଇଁ ମୋର ଯଦି ଗୋଟେ ପୁଅ ହେଇଥାନ୍ତା ମୋ ଆନନ୍ଦ କେତେ ଆନନ୍ଦ ହେଇଥାନ୍ତା, କୃଷ୍ଣ କେତେ ଆନନ୍ଦମୟ। କୃଷ୍ଣ ଅର୍ଥ ଶବ୍ଦର ଅର୍ଥ ହେଉଛି ସେ ସମସ୍ତଙ୍କୁ ଆକର୍ଷଣ କରନ୍ତି, ସମସ୍ତେ ତାଙ୍କ ପ୍ରତି ଆକର୍ଷିତ ହେଇକି ରହନ୍ତି, ଏମିତିକି ପଶୁ ପକ୍ଷୀମାନେ ମଧ୍ୟ କୃଷ୍ଣଙ୍କ ପ୍ରତି ଆକର୍ଷିତ ହୁଅନ୍ତି। ତେଣୁ ଯୋଉ ସଖା ହିସାବରେ ସେ ନିଜକୁ ବିସ୍ତାର କରିଛନ୍ତି, ସେଇ ସଖା ଯେତେବେଳେ ତାଙ୍କ ମାଙ୍କ ଘରକୁ ମାଙ୍କ ପାଖକୁ ଯାଉଛନ୍ତି, ସେତେବେଳେ ସେ ତାଙ୍କୁ ଦେଖି ମା ତାଙ୍କ ପୁଅକୁ ଦେଖିକିରି ବହୁତ ଆନନ୍ଦ ପ୍ରାପ୍ତ କରୁଛନ୍ତି, କାରଣ ସ୍ୱୟଂ କୃଷ୍ଣ ସେଠି ଅବସ୍ଥାନ କରୁଛନ୍ତି। ଏବଂ ସେଇଭଳି ଭାବରେ ଯୋଉ ବର୍ଷା ବା ବାଛୁରୀ ହେଇକି କୃଷ୍ଣ ବାଛୁରୀ ନିଜେ ନିଜକୁ ପରିଣତ କରିଛନ୍ତି, ସେ ବାଛୁରୀ ଯେତେବେଳେ ତାର ମା ପାଖକୁ ଯାଉଛି, ଗାଈ ପାଖକୁ ଯାଉଛି, ସେତେବେଳେ ସେ ଗାଈ ସେ ବାଛୁରୀ ବହୁତ ଆନନ୍ଦ ପ୍ରାପ୍ତ ହେଉଛି, କାରଣ ସ୍ୱୟଂ କୃଷ୍ଣ ସେଠି ରହିଛନ୍ତି, ସ୍ୱୟଂ କୃଷ୍ଣ ତାଙ୍କର ସ୍ତନପାନ କରୁଛନ୍ତି। ଏଭଳି ଭାବରେ ସବୁ ମାତା ମାନେ ସବୁ ଗାଈ ମାନେ ବୃନ୍ଦାବନ ସମସ୍ତେ କୃଷ୍ଣ ତାଙ୍କର ପୁତ୍ର ହିସାବରେ ସବୁ ଯାଇକି ତାକୁ କ୍ରୀଡ଼ା କରୁଛନ୍ତି। ଏଭଳି ଭାବରେ ଗୋଟିଏ ବର୍ଷ କାଳ ଚାଲିଯାଇଛି, କାରଣ ବ୍ରହ୍ମାଙ୍କର ଗୋଟେ ଦିନ ହେଉଛି ଆମର ହଜାର ଦିବ୍ୟ ଯୁଗ, ଭଗବତ ଗୀତା ଅଷ୍ଟମ ଅଧ୍ୟାୟ ସେଟା କୁହାଯାଇଛି, ସହସ୍ର ଯୁଗ ପର୍ଯ୍ୟନ୍ତ ଅହର୍ଯ ବ୍ରହ୍ମ ବିଦୁ ରାତ୍ରି ଯୁଗ ସହସ୍ରାନ୍ତାନ ଦେହ ରାତ୍ର ଅଭିଯୋଜନା। ଭଗବାନଙ୍କର ମାନେ ବ୍ରହ୍ମାଙ୍କର ଗୋଟେ ଦିନ ହେଉଛି ଆମର ହଜାର ଦିବ୍ୟ ଯୁଗ, ମାନେ କୋଟି କୋଟି ବର୍ଷ। ତେଣୁ ଗୋଟେ ମୁହୂର୍ତ୍ତରେ ବ୍ରହ୍ମା ଯେତେବେଳେ ରଖିକି ଆସିଛନ୍ତି ସେ ବର୍ଷା ବାଳକୁ ଏବଂ ଗୋପା ବାଳକମାନଙ୍କୁ ରଖିକି ଆସିଛନ୍ତି, ସାର୍ ତ ଗୋଟେ ବର୍ଷ ଚାଲିଯାଇଛି, ଗୋଟେ ବର୍ଷ ବିତିଯାଇଛି, ମାନେ ଏହା ଭିତରେ ପୃଥିବୀରେ ଗୋଟେ ବର୍ଷ ଚାଲିଯାଇଛି, ଏବଂ ଭଗବାନ କୃଷ୍ଣ ନିଜକୁ ବିସ୍ତାର କରିକିରି ସମସ୍ତଙ୍କ ଘରେ ରହିକିରି ସେ ତାଙ୍କ ଲୀଳା ସବୁ କରୁଛନ୍ତି। ଏ ବୃନ୍ଦାବନ ଲୀଳା ସବୁ ଏଇସବୁ ବୃନ୍ଦାବନ ଲୀଳା ସବୁ କରାହଉଛି। ତେଣୁ ଯେତେବେଳେ ଏ ବର୍ଷ ପୁରିବା ପାଇଁ କିଛି ସମୟ ରହିଛି, ସେହି ସମୟରେ କଣ ହେଇଛି, ଗୋଟେ ଦିନ ନା ଯୋଉ ଗୋବର୍ଦ୍ଧନ ପାହାଡ ଉପରେ, ଗୋବର୍ଦ୍ଧନ ପର୍ବତ ଉପରେ ସବୁ ଯେଉଁମାନେ ବଡ ବଡ ଗୋପମାନେ ବା ଯେଉଁମାନେ ବୟସ୍କ ଗୋପମାନେ ସେ ସବୁ ଗାଈମାନେ ଗାଈମାନଙ୍କୁ ନେଇ ସେଠି ଚାରଣ କରୁଛନ୍ତି, ଗୋଚାରଣ କରୁଛନ୍ତି। ଏବଂ ଛୋଟ ଛୋଟ ଯୋଉ ଗୋପାଳ ବାଳକ ମାନେ ଏବଂ କୃଷ୍ଣ ସେମାନେ କଣ କରୁଛନ୍ତି ନା ସେ ଗୋବର୍ଦ୍ଧନ ପାହାଡ ତଳେ ସେସବୁ ତାଙ୍କର ଯୋଉ ବର୍ଷା ବାଛିରି ମାନେ ସବୁ ଚାରଣ କରୁଛନ୍ତି। ତେଣୁ ମୁଁ ଦେଖିକିରି ସେ ବର୍ଷାମାନଙ୍କୁ ଦେଖିକି ଗାଈମାନେ ସବୁ ତାଙ୍କର ଧାଉ ମାନେ ବହୁତ ଜୋରରେ ଦ୍ରୁତଗତି ଧାଉଛନ୍ତି ତାକୁ, କାହିଁକି ନା ସ୍ୱୟଂ କୃଷ୍ଣ ସେଠି ରହିଛନ୍ତି। ତେଣୁ ଏସବୁ ଦେଖିକିରି ତାଙ୍କର ଯୋଉ ଗାଈମାନେ ସବୁ ଧାଇଁକି ଆସୁଛନ୍ତି, ଗାଈମାନଙ୍କୁ ଯେଉଁମାନେ ଚାରଣ କରୁଥିଲେ ଯୋଉ ବୟସ୍କ ଲୋକମାନେ ସେମାନେ ତାଙ୍କର ଯୋଉ ପିଲାମାନଙ୍କ ପ୍ରତି ବହୁତ ରାଗି ଯାଉଛନ୍ତି ଯେ ଆମେ ଏଠି ଗାଈ ଚାରଣ କରୁଛୁ, ସେ ସେ ଦୂରକୁ ନେଇକିରି ବର୍ଷା ବାଳକୁ ଚାରଣ କରିବା କଥା, ସେ କାହିଁକି ଏଠିକି ଆସନ୍ତି, ଯେଉଁଥିପାଇଁ କି ଆମର ଗାଈମାନେ ସବୁ ପଳେଇ ଆସୁଛନ୍ତି। ସେ ଗାଈର ସବୁ ସ୍ଥାନ ବା କ୍ଷୀର ସବୁ ପାନ କରିଦେବେ ଗଛମାନେ, ତେଣୁ ସେ ଆଉ କ୍ଷୀର ପାଇବେନି, ଏଇଥିପାଇଁ ସେ ରାଗିକିରି ସେମାନେ ଆସୁଛନ୍ତି ତାଙ୍କର ପିଲାମାନଙ୍କୁ ଦଣ୍ଡ ଦେବା ପାଇଁ। କିନ୍ତୁ ସେମାନେ ମଧ୍ୟ ସେ ପିଲାମାନଙ୍କୁ ଦେଖିକି ଆନନ୍ଦ ବହୁତ ଆନନ୍ଦ ହେଉଛନ୍ତି, ସେ ତାଙ୍କୁ କ୍ରୋଧ ପ୍ରକାଶ କରିବା ପରବର୍ତ୍ତେ ତାଙ୍କ ପ୍ରତି ବହୁତ ପ୍ରୀତି ହେଉଛନ୍ତି, ପ୍ରୀତ ହେଉଛନ୍ତି, ବହୁତ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ତେଣୁ ଏସବୁ ଲୀଳା ଦେଖିକି ବଳରାମ ଚିନ୍ତା କରୁଛନ୍ତି ଏସବୁ ଏଭଳି କାହିଁକି ହେଉଛି, ଏସବୁ ତ ଅଦ୍ଭୁତ ଲୀଳା, ତ କୌଣସି ଦେବୀ ମାୟା ମତେ ମୋହ କରିପାରିବନି, କାରଣ ଭଗବାନ ସ୍ୱୟଂ ବଳରାମ ହେଉଛନ୍ତି ସ୍ୱୟଂ ଭଗବାନ, ତାଙ୍କୁ କୌଣସି ଭୌତିକ ମାୟା ତାଙ୍କୁ ମୋହ କରିପାରିବନି, ତାହେଲେ ଇଏ କି ମାୟା ଏତେ ପଚାରୁଛନ୍ତି। କୃଷ୍ଣ ସେତେବେଳେ କହୁଛନ୍ତି ପ୍ରକୃତରେ ମୁଁ ନିଜକୁ ବିସ୍ତାର କରିଛି, ଯେହେତୁ ବ୍ରହ୍ମା ମତେ ପରୀକ୍ଷା କରୁଥିଲେ ସେଥିପାଇଁ ମୁଁ ନିଜକୁ ବିସ୍ତାର କରିଛି। ଏଭଳି ଭାବରେ ଗୋଟେ ବର୍ଷ ବିତିଯାଇଛି, ବିତିଗଲା ପରେ ତାପରେ ଯେତେବେଳେ ବ୍ରହ୍ମା ଆସିଛନ୍ତି ସେ ସମୟରେ ସେ ଦେଖୁଛନ୍ତି ସେ ଯୋଉ ଗୋପବାଳମାନଙ୍କୁ ନେଇଯାଇଥିଲେ ଲୁଚେଇ ଦେଇକି ଆସିଛନ୍ତି, ଯୋଉ ବର୍ଷାମାନଙ୍କୁ ନେଇକି ଲୁଚେଇକି ଆସିଛନ୍ତି, ସେମାନେ ସବୁ ପୁଣି ଏଇଠି ଅଛନ୍ତି, ସମସ୍ତେ ଯାହାକୁ ଯାହାର ଯେଉଁଭଳିଆ ରୂପ ସେଇଭଳିଆ ରୂପରେ ଭଗବାନ ନିଜକୁ ବିସ୍ତାର କରିଛନ୍ତି। ତେଣୁ ବ୍ରହ୍ମା କହୁଛନ୍ତି ତାହେଲେ ମୁଁ ଯେଉଁ ତାକୁ ରଖିଥିଲି ସେମାନେ କଣ ପଳେଇ ଆସିଲେ କି, କହିଲେ ସେ ଯେତେବେଳେ ଯୋଗରେ ଚିନ୍ତା କରୁଛନ୍ତି ଦେଖୁଛନ୍ତି ଧ୍ୟାନରେ ଦେଖିଲେ ସେମାନେ ସବୁ ସେଇଠି ଅଛନ୍ତି। ତାପରେ ଯେତେବେଳେ ସେ ଭଗବାନଙ୍କ ଶରଣ ଯାଇଛନ୍ତି, ଭଗବାନ ନିଜର ରୂପକୁ ଦେଖାଉଛନ୍ତି, ଭଗବାନ ନିଜର ସବୁ ଗାଭୀମାନଙ୍କର ଏବଂ ସବୁ ଗୋପବାଳମାନଙ୍କ ପାଖରେ ସେ ନିଜକୁ ଚତୁର୍ଭୁଜ ରୂପରେ ପ୍ରକାଶ କରିଛନ୍ତି, ବ୍ରହ୍ମାଙ୍କୁ ଦର୍ଶନ କରୁଛନ୍ତି। ତେଣୁ ବ୍ରହ୍ମା ତାଙ୍କୁ ସେଟା ଦେଖିକି ଭଗବାନଙ୍କର ରୂପ ଦେଖିକିରି ଭଗବାନ ଲୀଳା ଦେଖିକିରି ବ୍ରହ୍ମା ଭଗବାନଙ୍କୁ କ୍ଷମା ପ୍ରାର୍ଥନା କରୁଛନ୍ତି। ଦଶମ ସ୍କନ୍ଧ ତ୍ରୟୋଦଶ ଅଧ୍ୟାୟ ଏବଂ ଚତୁର୍ଦ୍ଦଶ ଅଧ୍ୟାୟରେ ବିଭିନ୍ନ ସ୍ତୁତି ସବୁ ସେ କରୁଛନ୍ତି ଯେ ଭଗବାନ ସେ କ୍ଷମା ପ୍ରାର୍ଥନା କରୁଛନ୍ତି। ମୋର ଦୋଷକୁ କ୍ଷମା ଦିଅ, ମୁଁ ଆପଣଙ୍କୁ ଯୋଉ ପରୀକ୍ଷା କରିଥିଲି ପ୍ରକୃତରେ ମୁଁ ବଡ଼ ଦୋଷୀ ହେଇଯାଇଛି, ସେଥିପାଇଁ ମତେ ଆପଣ କ୍ଷମା କରନ୍ତୁ। ତେଣୁ ସେ ଭଗବାନ ପ୍ରାର୍ଥନା କରୁଛନ୍ତି ଯେ ତଦସ୍ତୁ ମେ ନାଥ ସବୁ ଭୁରି ଭାଗ, ମୋର ଏଇଭଳି ଭାବରେ ଗୋଟେ ଭୁରି ଭାଗ ବା ମତେ ମତେ ଏଇଗୋଟେ ବେଳେ ଅତ୍ୟନ୍ତ ସୌଭାଗ୍ୟ ପ୍ରଦାନ କରନ୍ତୁ। ଏ ଯେଉଁ ଆପଣମାନଙ୍କ ପାଖରେ ଆପଣଙ୍କ ସହିତ ଯେଉଁମାନେ ଉପବାଳକମାନେ ବା ଯେଉଁ ଦାଗୀମାନେ ସବୁ ଆପଣଙ୍କ ପାଖରେ ସବୁ ରହିକି ସବୁ ଆପଣଙ୍କର ଲୀଳାରେ ସାହାଯ୍ୟ କରୁଛନ୍ତି, ମତେ ମଧ୍ୟ ସେଇଭଳି ଭାବରେ ସୌଭାଗ୍ୟ ଦିଅନ୍ତୁ ଯେ ମୁଁ ଏଇଭଳି ଭାବରେ ଆପଣଙ୍କ ସେବା କରିବି। ତଦସ୍ତୁ ମେ ନାଥ ସବୁ ଭୁରି ଭାଗ, ଏଇ ଭବେ ହଉ ବା ଅନ୍ୟତ୍ର ହଉ, ଏଇ ବ୍ରହ୍ମା ଜନ୍ମରେ ହଉ ବା ଅନ୍ୟ ପଶୁପକ୍ଷୀ ଜନ୍ମରେ ମଧ୍ୟ ହଉ, ଜେନା ଆମେ ଜନାନା ଯାହା ଯେମିତିକି ଆପଣ ଏଠି କୃପା କରନ୍ତୁ, ମୁଁ ଯେମିତି ଆପଣଙ୍କର ଗୋଟେ ପରିବାର ହେଇକି ରହିବି, ଆପଣଙ୍କର ଗୋଟେ ସେବକ ହେଇକି ରହିବି। ଜେନା ଆମେ କବି ଭବ ଜନାନା ଭୂତୁଆ ମିଶେଇବେ ପାଦ ପଦ୍ମ, ମୁଁ ଆପଣଙ୍କର ପାଦ ପଦ୍ମର ସେବା କରିବା ପାଇଁ ମୋତେ ଅନୁମତି ପ୍ରଦାନ କରିବା କୃପା କର। ତେଣୁ ଭଗବାନ ତାଙ୍କୁ ଯୋଉ ଆଶୀର୍ବାଦ ଦେଇଥିଲେ ଭଗବାନ କ୍ଷମା କରି ତାଙ୍କ ଆଶୀର୍ବାଦ ଦେଇଥିଲେ, ଯୋଉଥିପାଇଁ ସେ ହରିଦାସ ଉପରେ ଆସିଛନ୍ତି, ବ୍ରହ୍ମ ହରିଦାସ ଯିଏକି ବ୍ରହ୍ମା ଥିଲେ ସେ ହରିଦାସ ଉପରେ ଆସିକିରି ନାମାଚାର୍ଯ୍ୟ ହେଇଛନ୍ତି ସେ ବ୍ରହ୍ମ ହରିଦାସ। हरे कृष्णा 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 हरे 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 राम 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 हरे। दिनकु प्रतिदिन से तीन लक्ष नाम ग्रहण करते प्रतिदिन, एवं भगवान श्री कृष्ण चैतन्य महाप्रभु आसते ब्रह्मा हरिदास आसिक सब यही भगवान नाम आश्रय ग्रहण कर नामाचार्य से भाव में वृंदावन में अनेक लीला सब रही। ଯେତେବେଳେ ବର୍ଣ୍ଣନା କରୁଛନ୍ତି ଅଘାସୁର ଆସିକରି ତାହେଲେ ମାନେ ବିଭିନ୍ନ ଅସୁର ସବୁ ଆସୁଛନ୍ତି କୃଷ୍ଣ ମାରିବା ପାଇଁ, ଏବଂ କୃଷ୍ଣ ସେ ଅସୁର ମାନଙ୍କୁ ସବୁ କୌଣସି ଅସ୍ତ୍ରଶସ୍ତ୍ର ପ୍ରୟୋଗ ନ କରିକି ମାରି ଦେଉଛନ୍ତି। ବିଭିନ୍ନ ଅସୁର ମାନେ ସବୁ ଭଗବାନ କୃଷ୍ଣ ମାରିଛନ୍ତି, ଦୁର୍ଗାସୁର ଛଅ ଦିନ ପୁରା ହେଇଛନ୍ତି ଭଗବାନ, ମାତ୍ର ଛଅ ଦିନ ହେଇଛି। ସେଇ ସମୟରେ ଶ୍ରୀକୃତନ ଆସି ପଚାରିଛନ୍ତି ଭଗବାନଙ୍କର କଣ ସମ୍ବାଦ, ସେ ସମୟରେ ଉଦ୍ଧବ ଏକତା କହୁଛନ୍ତି ତୃତୀୟସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ବାରଶହରେ ଯେ ଭଗବାନଙ୍କର କୃପା କେତେ ବହୁ ମାନେ ଆଶ୍ଚର୍ଯ୍ୟ ହେଉଛନ୍ତି ଉଦ୍ଧବ। ବକି ଯେ କି ବକ ବକାଶର ଭଉଣୀ ବକି ବା କୁଟନା ସ୍ତନକାଳ କୁଟନ ନିଜ ସ୍ତନରେ କାଳପୁଟ ବିଷ ବଳିକି ଆସିଥିଲା, କାହିଁକି ଆସିଥିଲା ନା ଜିଘା ସୟାପାତି ଅତି ଅସାଧି, ଭଗବାନଙ୍କୁ ହତ୍ୟା କରିବା ପାଇଁ ସେ ଆସି ଏତେ ଅସାଧ୍ୟ ହେଇଛି, କିନ୍ତୁ ଭଗବାନ କେତେ କୃପାମୟ ଲେଭେ ଗତି ଧାତୃ ଚିତାନ୍ତ ଦୌନ୍ୟ ତାଙ୍କର ନିଜ ମା ଯଶୋଦାକୁ ଯୋଉ ଗତି ଦେଇଛନ୍ତି ପୁତ୍ରାଙ୍କ ସେଇ ଗତି ଦେଇଛନ୍ତି, ତେଣୁ କମ୍ ବା ଦୟାଳୁ ଶରଣ କରି ଆଉ କିଏ ଦୟାଳୁ ବ୍ୟକ୍ତି ଅଛି ଯାହାଦ୍ୱାରା ଆମେ ଶରଣ ନବା, ତେଣୁ ଛଅ ଦିନରେ ଯେତେବେଳେ ହେଇଛନ୍ତି ସେ ସମୟରେ ଭଗବାନ କଣ କରିଛନ୍ତି ନା ଏଇ ବକି ବା ପୁତ୍ରାଙ୍କୁ ହତ୍ୟା କରିଛନ୍ତି, ତାଙ୍କର ସ୍ତନପାନ କରିକରି ତାକୁ ତାର ପ୍ରାଣ ନେଇଯାଇଛନ୍ତି। ଏବଂ ସେଇ ସମୟରେ ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ ସୁଦର୍ଶ ସ୍ୱାମୀ ଏମାନେ ସବୁ ଟୀକା ଦେଇଛନ୍ତି ଯେ ଭଗବାନ ଯେହେତୁ ଛଅ ଦିନ ରହିଛନ୍ତି ସେ ନିଜ ସଠିକ ଦୂରରେ ରହିଛନ୍ତି ବାହାରକୁ ଆସିନାହାନ୍ତି, କିନ୍ତୁ ବୃନ୍ଦାବନରେ ଯେଉଁମାନେ ସବୁ ରହିଛନ୍ତି ବୃନ୍ଦାବନ ସେମାନେ ସେମାନେ ସେ ଭଗବାନଙ୍କୁ ରୂପ ଦେଖିବା ପାଇଁ ଚାହୁଁଛନ୍ତି, ତେଣୁ ଭଗବାନ ନିଜକୁ ସେ ପ୍ରକାଶ କରିଛନ୍ତି ସେ ଯୋଉ ପୁତନା ଯୋଉ ଛଅ ମାଇଲ ଧରିକି ତାର ରହିଛି ବିସ୍ତାର କରିକି ସେ ଯୋଉ ପଡ଼ିଯାଇଛି ମୃତ୍ୟୁବରଣ କରିଛି, କଂସର ଯୋଉ ବଗିଚା ରହିଛି ସେ ବଗିଚାରେ ପଡ଼ିକିରି ତାର କଂସର ବଗିଚାରେ ସବୁ ଗଛ ଗଛ ସବୁ ନଷ୍ଟ ହେଇଯାଇଛି, ଏବଂ ଭଗବାନ କୃଷ୍ଣ କଣ କରୁଛନ୍ତି ନା ତାର ସ୍ତନରେ ସେ ରହିଛନ୍ତି, ଏବଂ ସମସ୍ତ ବୃନ୍ଦାବନବାସୀ ତାଙ୍କୁ ଦର୍ଶନ କରୁଛନ୍ତି, ତାଙ୍କ ବୃନ୍ଦାବନବାସୀ ଦର୍ଶନ କରିବା ସୌଜନ୍ୟ ନଥିଲା ନା ସେ ତାଙ୍କର ଘର ଭିତରେ ରହିଥିଲେ, ଯେଉଁ ସମସ୍ତେ ଭଗବାନଙ୍କ ଦର୍ଶନ କରୁଛନ୍ତି। ତାପରେ ସେ ସମୟରେ ନନ୍ଦ ମହାରାଜ ଯାଇଥିଲେ ମଥୁରାକୁ ଯାଇଥିଲେ କରଦଳ ପାଇଁ, ତେଣୁ ସେଠି ବସୁଦେବଙ୍କ ସହିତ ତାଙ୍କର ଦେଖା ହେଇଛି, ବସୁଦେବ ଏବଂ କଂସଙ୍କର ସାକ୍ଷାତ ହେଇଛି, ସରି ବସୁଦେବ କିଏ ଆମର ଯୋଉ ନନ୍ଦ ମହାରାଜ ଦେଖା ହେଇଛି, ଏବଂ ସେ ବସୁଦେବ କହିଛନ୍ତି ଯେ ତମେ ଶୀଘ୍ର ବୃନ୍ଦାବନ ଚାଲିଯ ଅଶୁଭ ବା ବହୁତ ପ୍ରକାର ଅସୁବିଧା ଆସି ପହଞ୍ଚିବ, କଂସର ପ୍ରବୋଚନରେ ସବୁ ବିଭିନ୍ନ ପ୍ରକାର ଅସୁବିଧା ଯାଇକି ସେ ଉପଦ୍ରବ କରିବେ। ସେମାନେ ଯେତେବେଳେ ନନ୍ଦମାଳା ଯାଇ ଦେଖୁଛନ୍ତି କ'ଣ ହଉଛି ନା ଏମିତି ବିରାଟ ବଡ଼ ଶରୀର ପଡ଼ୁଛି, ଏବଂ ସେମାନେ ସବୁ କ'ଣ କରୁଛନ୍ତି ଗୋପ ଗୋପ ମାନେ ବୃନ୍ଦାବନର ଯୋଉ ଅଧିବାସୀ ସବୁ ଅଛନ୍ତି ସେମାନେ ସବୁ ତାର ଶରୀରକୁ କୁରାଟିରେ କାଟିକିରି ତାକୁ ସବୁ ବିଭିନ୍ନ ଜାଗାରେ ତାକୁ ସବୁ ଦାହ କରୁଛନ୍ତି, ଯୋଉ ଶରୀର ଦାହ ହେଲା ବେଳକୁ ଯୋଉ ସୁଗନ୍ଧି ଆସୁଛି ଯୋଉ ଚନ୍ଦନର ସୁଗନ୍ଧି ସେମାନେ ପାଉଛନ୍ତି, ସେମାନେ ଯେତେବେଳେ ଆସୁଛନ୍ତି ସେ ଚନ୍ଦନର ସୁଗନ୍ଧି ସେମାନେ ସବୁ ଆଗ୍ରହ କରୁଛନ୍ତି, ତେଣୁ ସେ କହୁଛନ୍ତି ଏଇସବୁ କେଉଁଠୁ ଆସୁଛି ଚନ୍ଦନ ସୁଗନ୍ଧି କେଉଁଠୁ ଆସୁଛି, ଆଉ ଏସବୁ କାହିଁକି ଏସବୁ କିଏ ଏତେ ଦାହ କଥା କାହିଁକି ହଉଛି, ଏତେ ସବୁ ଦାହ କରାଯାଉଛି କ'ଣ ପାଇଁ? ତାପରେ ସେ ବୁଝିଲା ବେଳକୁ ଏହା ହେଇଛି କଥା, ବକି ଏଭଳିଆ ଆସିକିରି ସବୁ କରିଥିଲା, ଭଗବାନ କୃଷ୍ଣଙ୍କୁ ମାରିବା ପାଇଁ ଆସିଥିଲା ଏବଂ ଭଗବାନ ତାର ପ୍ରାଣ ଦେଇଗଲେ। ବୃନ୍ଦାବନ କିଏ ଜାଣିନାହାନ୍ତି କୃଷ୍ଣ ହେଉଛନ୍ତି ଭଗବାନ? ଆମେ ସବୁବେଳେ ଭଗବାନ ଭଗବାନ କହିକି ଆମେ ଭଗବାନ ଛାଡ଼ିପାରୁନୁ ଶବ୍ଦଟା, କିନ୍ତୁ ସେମାନେ ଜାଣନ୍ତି ଇଏ ଆମର କୃଷ୍ଣ, ଇଏ ଭଗବାନ ମଧ୍ୟ ଜାଣ। ତେଣୁ ଏହି ବିଭାଗରେ ବିଭିନ୍ନ ଲୀଳା ଭଗବାନ ବୃନ୍ଦାବନ ଏଇଠି ସବୁ କରିଛନ୍ତି। ସଦା ଶ୍ରୀମଦ ବୃନ୍ଦାବନ ବସୁ ଲୀଳା କହିଛ, ସବୁବେଳେ ସେଇ ବୃନ୍ଦାବନ ବିଳାସ କଥା ଚିନ୍ତା କରନ୍ତି ଭଗବାନ କୃଷ୍ଣ। ତେଣୁ ଏହି ବିଭାଗରେ ସେତେବେଳେ ଯେତେବେଳେ ଭଗବାନଙ୍କର ବିଭିନ୍ନ ଲୀଳା ସବୁ ରହିଛି, ଗୋଟେ ଲୀଳା ଆମେ ବର୍ଣ୍ଣନା କରିବା, ଆମର ଯୋଉ କାର୍ତ୍ତିକ ମାସରେ ସେ ଲୀଳାଟି ବର୍ଣ୍ଣନା କରାଯାଏ, ଦାମୋଦର ଅଷ୍ଟମ, ଦାମୋଦର ଲୀଳାଟି ବର୍ଣ୍ଣନା କରିବା।
ନମାମି ସ୍ୱରଂ ସଚ୍ଚିଦାନନ୍ଦ ରୂପଂ ଲସତ୍ତୁଣ୍ଡଳଂ ଗୋପୋରେ ବ୍ରଜମାନଂ।
ଭଗବାନ ସବୁଠି ଯାଇକି ଚୋରି କରୁଛନ୍ତି ଲବଣ ଚୋର, ରଜ ପ୍ରସିଦ୍ଧ ନବନୀତ ଚୋର, ରଜରେ ସେ ପ୍ରସିଦ୍ଧ ହେଉଛନ୍ତି ନବନୀତ ଚୋର, ଲହଣୀ ଚୋରିରେ ସେ ହେଉଛନ୍ତି ପ୍ରସିଦ୍ଧ ବିଖ୍ୟା। ରଜ ପ୍ରସିଦ୍ଧ ନବନୀତ ଚୌର ଅନେକ ଜନ୍ମ ପାପ ଚୌର ଚୌରାଗ୍ରଗଣ୍ୟ ପୁରୁଷ ନମା, ରଜ ପ୍ରସିଦ୍ଧ ନବନୀତ ଚୌର ଗୋପାଙ୍କ ନାନାଞ୍ଚ ଦୁପୁର ଚୌର। ସେ କୃଷ୍ଣକୁ ବୃନ୍ଦାବନ କି ଭଗବାନ ଜାଣନ୍ତି, ସେ ଇଏ ଯେ ଚୋର ଯେ ନନ୍ଦମାନ ନନ୍ଦଙ୍କ ପୁତ୍ର ହେଉଛି ବଡ଼ ପ୍ରଖ୍ୟାତ ଚୋର, କ'ଣ ସେ ଚୋରି କରନ୍ତି ନା ବ୍ରଜ ପ୍ରସିଦ୍ଧ ନବନୀତ ଚୋର, ସବୁ ଘରେ ଘରେ ଯାଇକି ଲହୁଁସି ଚୋରି କରନ୍ତି। ଏମିତିକି ଗୋପାଙ୍କ ଦୁକୁଳ ଚୌର ଗୋପୀମାନଙ୍କର ସେ ମଧ୍ୟ ବସ୍ତ୍ର ଘରଙ୍କ ନେଇଛନ୍ତି ଦୁକୁଳ ଚୌର, ଏବଂ ଖାଲି ଯେ ସେଇ ସେଇ ସବୁ ଚୋରି କରନ୍ତି ତା ନୁହଁ, ଅନେକ ଜନ୍ମ ପାପ ଚୌର, ଆମେ ଏଇ ଜନ୍ମ ଜନ୍ମ ଧରିକି ଯେଉଁ ସେ ପାପ ସବୁ କରୁଛେ ସେ ପାପକୁ ମଧ୍ୟ ଭଗବାନ ଚୋରି କରିନିଅ ଚୋରାଗ୍ରଗଣ୍ୟ ପୁରୁଷ ନମାମି, ତେଣୁ ସେଇ ଚୋରାଗ୍ରଗଣ୍ୟକୁ ମୁଁ ମୋର ପ୍ରଣାମ ଜଣାଉଛି। ତମ କହିଛନ୍ତି ଭଗ ଗୀତରେ ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ଅହଂ ତ୍ୱଂ ସର୍ବ ପାପେଭ୍ୟୋ ମୋକ୍ଷୈ ସନ୍ନାସୁଚ, ମୁଁ ତମ ସମସ୍ତ ପାପକୁ ହରଣ କରିଲେବି ଚୋରି କରିନେଇକି ଯଦି ମୋର ଶରଣ ଯିବ, ସର୍ବଧର୍ମାନ୍ ପରିତ୍ୟଜ୍ୟ ଆଉ ସବୁ ଯାହା ଧର୍ମ ସବୁ ତ୍ୟାଗ କରିକି ଯଦି ମୋର ଶରଣ ଯିବ ତାହେଲେ ମୁଁ ସମସ୍ତ ଏବଂ ଯେତେ ପାପ ସବୁକିଛି ମୁଁ ହରଣ କରିନେବି। ତେଣୁ ଭଗବାନ କ'ଣ କରୁଛନ୍ତି ନା ସମସ୍ତ ଘରେ ଯାଇକି ଲବଣ ଚୋରି କରୁଛନ୍ତି ଲବଣ, ଏବଂ ସେମାନେ ସବୁ ଆସିକି ଯଶୋଦା ମାତାଙ୍କୁ କମ୍ପ୍ଲେନ୍ କରୁଛନ୍ତି ଯେ ତମ ପୁଅ ଆସି ମୋର ସବୁ ଲବଣ ଚୋରି କରି ଦେଇଯାଉଛନ୍ତି। ତେଣୁ ଯଶୋଦା ଚିନ୍ତା କରୁଛନ୍ତି ଯେ କ'ଣ ପାଇଁ ଏସବୁ ଏତେ, ଆମର ତ ଏତେ ଗାଈ ଅଛି, 9 କୋଟି ଗାଈ ଅଛି, ଆମର ଏତେ କ୍ଷୀର ଅଛି, ଏତେ ଲହୁଣୀ ଅଛି, ଏତେ ଦହି ଅଛି, କିନ୍ତୁ କୃଷ୍ଣ କାହିଁକି କାନା କାହିଁକି ଯାଇକି ସବୁଠି ଅନ୍ୟ ଠିକ ଚୋରି କରୁଛି କାରଣ କ'ଣ? ତେଣୁ ସେ ଚିନ୍ତା କଲେ ବୋଧେ ଅନ୍ୟମାନେ ଆମର ଯୋଉ କ୍ଷୀର ବା ଲହୁଣୀ ସବୁ ଦିଆହଉଛି ଆମର ଦାସୀମାନେ ସେ ସବୁ ତିଆରି କରୁଛନ୍ତି ପ୍ରସ୍ତୁତ କରୁଛନ୍ତି, ତେଣୁ ମୁଁ ନିଜେ ପ୍ରସ୍ତୁତ କ୍ଷୀର ପ୍ରସ୍ତୁତ କରିବି, ଦୌଡ଼ ପ୍ରସ୍ତୁତ କରିବି କହିକିରି ସେ ନିଜେ ବହୁତ ଦିନ ଗୋଟେ ଦିନ ସକାଳେ ବହୁତ ଭୋର ଉଠିକିରି ସବୁ ଦଧି ତା ପୂର୍ବ ଦିନ ରାତିରେ ଦଧି ପକେଇ ଦେଇଛନ୍ତି ଦହି ପକେଇ ଦେଇଛନ୍ତି ତାକୁ ଆସିକି ମନ୍ଥନ କରୁଛନ୍ତି ସକାଳେ ଭୋର ଭୋର ମନ୍ଥନ କରୁଛନ୍ତି ତେଣୁ କୃଷ୍ଣ ସାଙ୍ଗେ ସାଙ୍ଗେ ଉଠିପଡ଼ିଲେ ଉଠିପଡ଼ିଲେ ପୁଣି ତାକୁ ଭୋଗ ହଉଛି ଭଗବାନ ହଉଛନ୍ତି ଭଗବାନଙ୍କର ଆତ୍ମାରାମ ତାଙ୍କର କୌଣସି ପ୍ରକାର କ୍ଷୁଦା ନାହିଁ କିନ୍ତୁ ସେ ଲୀଳା କରୁଛନ୍ତି ତେଣୁ ସେ ବାଳକ ଭଳି ଲୀଳା କରୁଛନ୍ତି ତେଣୁ ସେ କାନ୍ଦି କାନ୍ଦି ଆସୁଛନ୍ତି ମୁଁ ମତେ ଭୋଗ ହଉଛି କ୍ଷୀର ଖାଇକରି କହିକିରି ତେଣୁ ସେ ମା କଣ କରୁଛନ୍ତି ନା ଦଧି ମନ୍ଥନ କରୁଛନ୍ତି ସେ ଯାଇକି ଆସିକି ସେ ଦଧି ଭାଣ୍ଡକୁ ଧରିଦେଇଛନ୍ତି ଧରିଦେଇକିରି ତାପରେ ତାଙ୍କର କୋଳରେ ଯାଇକିରି ତାଙ୍କର ସ୍ତନ୍ୟପାନ କରୁଛନ୍ତି ତେଣୁ ଯଶୋଦା ମାତା ଦେଖିଲେ ସେ ସମୟରେ ସେ ଚୁଲିରେ କ୍ଷୀର ରଖିଛନ୍ତି ସେ କାରଣ କୃଷ୍ଣ ଉଠିଲା ମାନେ କ୍ଷୀର ମାଗିକି ଖାଇଲେ କ୍ଷୀର ବି ଖାଇଲେ ତେଣୁ କ୍ଷୀର ରଖିଛନ୍ତି ଚୁଲିରେ ଏବଂ ସେହି ସମୟରେ ଦଶରଥ ଯେତେବେଳେ କୃଷ୍ଣଙ୍କୁ ଯେତେବେଳେ କ୍ଷୀର ପାନ କରୁଛନ୍ତି ଚିକେନ ପାନ କରୁଛନ୍ତି ସେ ସମୟରେ ଦେଖିଲେ ଚୁଲିରେ ସେ କ୍ଷୀରଟି ଆଉଟ ମାନେ କ'ଣ ଉତ୍ତରି ପଡ଼ିକିରି ସବୁ ନଷ୍ଟ ହେଇଗଲେ ତେଣୁ ସେ କ'ଣ କଲେ କୃଷ୍ଣଙ୍କୁ ସାଙ୍ଗେ ସାଙ୍ଗେ ନେଇକିରି ତଳେ ଶୁଆ ଦେଇକିରି ଚାଲି ଆସନ୍ତି ସେ କ୍ଷୀର ହାଣ୍ଡଟାକୁ କ୍ଷୀର ହାଣ୍ଡଟାକୁ ବାହାର କଲେ ଏବଂ କୃଷ୍ଣ ରାଗିଗଲେ କହିଲେ ମୁଁ ସ୍ତନ୍ୟପାନ କରୁଥିଲି ମୋର ମୋର ମାନେ ସନ୍ତୁଷ୍ଟ ପ୍ରାପ୍ତ ହେଇନି ମତେ ମା ଶୁଆଇ ଦେଲେ ଘୁମେରେ ଶୁଆଇ ଦେଇ ପଳେଇଗଲେ ସେ ରାଗିକିରି କ'ଣ କଲେ ନା ସାଙ୍ଗେ ସାଙ୍ଗେ ଗୋଟେ ସେଠି ଶିଳୁ କୁଆଡ଼େ ଥିଲା ସେ ଶିଳୁ କୁଆଡ଼େ ସେ ଦହି ଭାଣ୍ଡକୁ ଭାଙ୍ଗିଦେଇଛି ଭାଙ୍ଗିଦେଲା ବେଳେ କ'ଣ ହେଉଛି ନା ସବୁ ଦହି ସବୁ ବାହାରିଯାଉଛି ପଡ଼ିଯାଉଛି ସବୁ ଦରସାର ହେଇଗଲାଣି ତେଣୁ ମା ଆସିଲେ କାଳେ ମତେ ରାଗିବେ ମତେ କାଳେ ବାଡ଼େଇବେ ସେଥିପାଇଁ ସେ ଚାଲି ଚାଲି ପଳେଇଯାଉଛି ଛୋଟ ଛୋଟ ପାଦରେ ଚିଙ୍ଗୁଲି ପାଦରେ ସେ ଧାଇଁକି ପଳେଇଯାଉଛି ଧାଇଁ ପଳେଇଲା ବେଳକୁ ସବୁ ଯୋଉ କ୍ଷୀର ସବୁ ଦହି ସବୁ ବାହାରିଯାଉଛି ସେ ତାଙ୍କର ଗୋଡ଼ରେ ଲାଗିଛି ସେ ଯୁଆଡ଼େ ଯାଉଛନ୍ତି ତାଙ୍କର ସବୁ ଚିହ୍ନ ସବୁ ରହିଛି ଭଗବାନ ପାଦପଦରେ ଅନେକ ଚିହ୍ନ ସବୁ ରହିଛି ଭଗବାନଙ୍କର ଚିହ୍ନ ସବୁ ଚରଣ ଚିହ୍ନ ସବୁ ରହିଛି ତେଣୁ ମାତା ଯେତେବେଳେ ଚୁଲି ହାଣ୍ଡିରୁ ଚୁଲିର ହାଣ୍ଡିଟାକୁ ବାହାର କରିଦେଇକି ଆସି ଦେଖିଲା ବେଳକୁ ଦହି ହାଣ୍ଡି ଭାଙ୍ଗିଯାଇଛି ଏବଂ କୃଷ୍ଣ ନାହାନ୍ତି ତେଣୁ ସେ ଦେଖିଲେ କୁଆଡ଼େ ଗଲା ତାଙ୍କ କୃଷ୍ଣ ଦେଖିଲା ବେଳକୁ ତାଙ୍କର ସେ ପାଦ ଚିହ୍ନ କରୁଛି ତେଣୁ ସେ ପାଦ ଚିହ୍ନ ଦେଖିଲେ ପହଞ୍ଚନ୍ତି ଯାଉଛନ୍ତି ସେତେବେଳେ କୃଷ୍ଣ କ'ଣ କରୁଛନ୍ତି ଆଉ ଗୋଟେ ଘରେ ଯାଇକିରି ସେଠି ଶିକାରରେ ସବୁ ଲହୁଣ ସବୁ ରହିଛି ତେଣୁ କୃଷ୍ଣ କ'ଣ କରୁଛନ୍ତି ନା ଗୋଟେ ଉଦୁକଳ ପକେଇକିରି ଉଦୁକଳ ପକେଇ ତାକୁ ଚଢ଼ି ସେ ଶିକାର ସବୁ ସେ ଲହୁଣୀ ଆଣି ଖାଉଛନ୍ତି ଏବଂ ସେହି ସମୟରେ ସବୁ ବିଭିନ୍ନ ମାଙ୍କଡ଼ମାନଙ୍କ ଦ୍ୱାରା ସେଠି ପହଞ୍ଚାଇଛନ୍ତି ଏବଂ ସେ ନିଜେ ସେ ଲହୁଣୀକୁ ଖାଇବା ସଙ୍ଗେ ସେ ମାଙ୍କଡ଼ମାନେ ମଧ୍ୟ ସେ ସବୁ ଲହୁଣୀକୁ ଦେଉଛନ୍ତି ତେଣୁ ମା ଯେତେବେଳେ ଆସୁଛନ୍ତି ଏ ମାଙ୍କଡ଼ମାନେ ଦେଖିଦେଲେ ମା ଆସିବାର ତେଣୁ ସେ ଧାଇଁକି ପଳେଇଗଲେ ତେଣୁ କୃଷ୍ଣ ଦେଖିଲେ କ'ଣ ହେଲା ଦେଖିଲେ ମା ଆସୁଛନ୍ତି ଛାଟ ଧରିକି ଆସୁଛନ୍ତି ତେଣୁ ସେ ପଳାୟନ କରୁଛନ୍ତି ସେ କଥା କହିଲେ ନମାମୀଶ୍ୱରଂ ଚିଦାନନ୍ଦ ରୂପ ସେଇ ଈଶ୍ୱର ଭଗବାନଙ୍କୁ ନମସ୍କାର କରୁଛି ଯାହାଙ୍କ ରୂପ ହେଉଛି ସଚିଦାନନ୍ଦ ରୂପ ସଚିତାନନ୍ଦ ସଚିତ ଏବଂ ଆନନ୍ଦ ସବୁବେଳ ପାଇଁ ସେ ରୂପ ରହିଛି ସତ୍ ଏବଂ ପୂର୍ଣ୍ଣ ଜ୍ଞାନମୟ ଏବଂ ସବୁବେଳେ ସେଟା ଆନନ୍ଦମୟ ରୂପ ସଚିଦାନନ୍ଦ ରୂପ ନସତ୍ କୁଣ୍ଡଳମ ଦେଉ ଭାଗ ମାନ ତାଙ୍କର କର୍ଣ୍ଣରେ ଯେଉଁ କୁଣ୍ଡଳ ବହୁତ ସୁନ୍ଦର ଦୃଶ୍ୟ କୁଣ୍ଡଳ ମକରାକୃତି କୁଣ୍ଡଳ ବହୁତ ସୁନ୍ଦର ତାଙ୍କର ଯେଉଁ ଗାଲ କପଳ ଦେଶ ରହିଛି ସେଥିରେ ସେ ପ୍ରତିଫଳନ ରହୁଛି ଭଗବାନଙ୍କ ଶରୀର ଯେଉଁ ରହୁଛି ଭଗବାନଙ୍କ ଶରୀରରେ ମାନେ ଆଇନା ଭଳି କାର୍ଯ୍ୟ କରୁଛି ତାଙ୍କର ଗୋପବାଳକମାନେ ଯେଉଁ ଯାଆନ୍ତି ସେମାନେ ନିଜର ଯେଉଁ ଶୃଙ୍ଗାର କରନ୍ତି ସେମାନେ ଆଇନା ଦେଖନ୍ତି କୃଷ୍ଣଙ୍କର ଶରୀରକୁ ତାଙ୍କର ଆଇନା ଭଳି ସେମାନେ ବ୍ୟବହାର କରନ୍ତି କୃଷ୍ଣଙ୍କ ଶରୀର ଏଭଳି ଚିକଣ କୃଷ୍ଣଙ୍କ ଶରୀର ତାଙ୍କର ଆପଣ ତାଙ୍କ ଆଗରେ ଠିଆ ହେଇଗଲେ ଆପଣ ପ୍ରତିଫଳନ କରିବ ତେଣୁ କର୍ଣ୍ଣରେ ଯେଉଁ ମକର କୁଣ୍ଡଳ ଧାରଣ କରିଛନ୍ତି ସେ କୁଣ୍ଡଳ ପ୍ରତିଛବି ମଧ୍ୟ ପଡ଼ୁଛି ସେଠି ତାଙ୍କର କର୍ଣ୍ଣ ମାନେ କପଳରେ ବା ଗାଲରେ ପଡ଼ୁଛି ରସତ କୁଣ୍ଡଳ ଗୋକୁଳ ଭାଜମାନ ଗୋକୁଳରେ ସେ ବିଭିନ୍ନ ସ୍ଥାନରେ ସବୁ ସବୁ ବିଭିନ୍ନ ପ୍ରକାର ଲୀଳା କରୁଛନ୍ତି ଗୋକୁଳ ଭାଜମାନ ଏବଂ ଯଶୋଦା ପ୍ରିୟାରୁ ଖଳ ଧାରମାନ ଯେତେବେଳେ ଯଶୋଦା ଲାଠିଟେ ନେଇକରି ଯାଇଛନ୍ତି କୃଷ୍ଣ ଲଢ଼ିବା ପାଇଁ, ସେତେବେଳେ ସେ ଭୟରେ ସେ ପରାୟଣ କରୁଛନ୍ତି ଧାଉମାନ ପରାମୃଷ୍ଟି ତତ୍ତ୍ୱଭୂତ ଗୁଣ୍ଡିଆ। ତେଣୁ ଏଇଭଳି ଭାବରେ କୃଷ୍ଣ ପରାୟଣ ହଉଛନ୍ତି, ଯଶୋଦା ତାଙ୍କ ପଛରେ ଧାଉମା ହଉଛନ୍ତି, ତାଙ୍କ ପଛରେ ଦୌଡ଼ୁଛନ୍ତି। ତେଣୁ ବହୁତ ସମୟ ବିତିଗଲା ପରେ ଯଶୋଦା ମା ତାକୁ ଛୁଇଁ ପାରୁନାହାନ୍ତି, କୃଷ୍ଣ ଛୋଟ ପିଲା ହେଲା ତ ସେ ଏମିତି ମକା ମକି ଦେଉଛନ୍ତି, ଆଉ ଯଶୋଦା ଧାଇଁ ପାରୁନାହାନ୍ତି। ଯଶୋଦାଙ୍କ ପୁତ୍ର ଶରୀର ତେଣୁ ଟିକେ ମୋଟା ଶରୀର, ଧାଇଁ ପାରୁନାହାନ୍ତି। ତେଣୁ ଯେତେବେଳେ ସେ ଧାଉଁଛନ୍ତି, ସେ ସମୟରେ ତାଙ୍କର କବରୀ ତାଙ୍କର ବେଣୀରେ ବେଣୀରେ ଯୋଉ ସବୁ ଫୁଲ ସବୁ ରହିଛି ସେ ଫୁଲ ସବୁ ପଡ଼ିପଡ଼ୁଛି ପଡ଼ିଯାଉଛି, ଏବଂ ସେ ବହୁତ ଥକିଗଲାଣି ଧାଇଁ ଧାଇଁକି, କୃଷ୍ଣଙ୍କୁ ସେ ଧରିପାରୁନାହାନ୍ତି। ତେଣୁ ବହୁତ ସମୟ ପରେ ଯେତେବେଳେ କୃଷ୍ଣ ଦେଖିଲେ ଯେ ମା ବହୁତ ଥକିଗଲେଣି, ବହୁତ ମାନେ କଷ୍ଟ ପାଇଲେଣି, ତେଣୁ ସେ ନିଜକୁ ଧରା ଦେଉଛନ୍ତି। ପରାମୃଷ୍ଟ ସେତେବେଳେ ଯଶୋଦା ମା ଯାଇକି ତାକୁ ଧରି ଦେଉଛନ୍ତି, ଧରି ଦଉଛନ୍ତି। ସେତେବେଳେ କଣ ହଉଛି ନା ରୁଦନ୍ତ୍ର ତାଙ୍କର ହସ୍ତ ହଉଛି ଅମ୍ବୁଜ ପଦ୍ମ ଭଳି ସୁନ୍ଦର, ସାଟଙ୍କ ନେତ୍ର ତାଙ୍କର ନେତ୍ରରେ ଭୟର ଚିହ୍ନ ଦୃଶ୍ୟ, ବହୁତ ଭୟଭୀତ ହେଇଯାଉଛନ୍ତି। ଏବଂ ପରାମ୍ବର ଯୋଗମାନେ ସାଟଙ୍କ ମୂଳ ଶ୍ୱାସ କମିଟି ସୁରକ୍ଷା କଟ, ଏବଂ ସବୁବେଳେ ସେ ବହୁତ ରୋଦନ କରୁଛନ୍ତି, ଦୀର୍ଘ ଶ୍ୱାସ ନେଉଛନ୍ତି, ଯେଉଁଥିପାଇଁ ତାଙ୍କର କଣ୍ଠରେ ତିନିଟି ରେଖା ପ୍ରସ୍ଫୁଟିତ ହେଇଯାଉଛି, ତିନିଟି ରେଖା ଦେଖାଯାଉଛି। ତେଣୁ ସେଇ ଭଗବାନଙ୍କୁ ମୁଁ ମୋର ନମସ୍କାର, ଦାମ ଦରମ ଭକ୍ତି ବଧ, ସେଇ ଦାମୋଦର ଯିଏକି ଭକ୍ତିରେ ବଦ୍ଧ ହୁଅନ୍ତି। ଯଶୋଦା ମା ତାଙ୍କୁ ବନ୍ଧନ କଲେ, କେମିତି ବନ୍ଧନ କଲେ, ଯେତେ ଦୌଡ଼ି ଆଣିଲେ ମଧ୍ୟ ସେ ତାକୁ ପାଉନି, ଦୋକାନ ଦୁଇ ଫୁଟର ଗୋଟେ ଲଗେଇଛନ୍ତି ସେ ତାଙ୍କର ଏଇଠି ଯୋଉ ବାଜବନ୍ଧ ଯୋଉ ରହିଛି ସେ ଦୁଇ ଫୁଟର, ସେଟା ଏଇ ଯୋଉ କମରରେ ଲଗାନ୍ତି କମର ପଟ ମାତ୍ର ଦୁଇ ଫୁଟ ସେଟା, କିନ୍ତୁ ଯଶୋଦା ମା ଯେତେ ଦୌଡ଼ି ଆଣିଲେ ତାଙ୍କ ଘରେ ଯେତେ ଚୁନା ଦୌଡ଼ି ଆଣିକି ତାଙ୍କର ଯେଉଁମାନେ ସଖୀମାନେ ଅଛନ୍ତି ସବୁ ଗୋପୀମାନଙ୍କ ଠାରୁ ଦୌଡ଼ି ଆଣି ବାନ୍ଧିକି କେତେ ବାନ୍ଧିଲେ ମଧ୍ୟ କୃଷ୍ଣକୁ ସେ ଦୁଇ ଆଙ୍କୁ କମିଯାଇଥିଲେ। ତେଣୁ ସେ ଯେତେବେଳେ ଦେଖିଲେ କଣ ଇଏ କୃଷ୍ଣ କଣ ଆଶ୍ଚର୍ଯ୍ୟ ଗୋଟେ କୃଷ୍ଣ ଇଏ ଆଶ୍ଚର୍ଯ୍ୟ ପିଲା ଇଏ, ତ ଗୋପୀମାନେ କହୁଛନ୍ତି ଆର ଭାଗ୍ୟରେ ବନ୍ଧା ହେବା ପାଇଁ ନାହିଁ, ଯେଉଁଥିପାଇଁ ଆମେ ଯେତେ ବାନ୍ଧିଲୁ ସେ ବନ୍ଧା ହେବ। ତେଣୁ ଅନ୍ତିମରେ ଭଗବାନ ଯେତେବେଳେ ଦେଖିଲେ ଯେ ମା ଥକିଗଲାଣି, ସେତେବେଳେ ସେ ନିଜକୁ ବନ୍ଧା ଦେଉଛନ୍ତି, ସ୍ଥିତର ପ୍ରେମ ଦାମ ଦର ଭକ୍ତିଗତ, ସେ ଭକ୍ତିରେ ବନ୍ଧା ହେଉଛନ୍ତି, ସେ ଅନ୍ୟ ଦୌଡ଼ିରେ ବନ୍ଧା ହେଇପାରିବେନି, ଭକ୍ତିରେ ଯଶୋଦା ମା ତାଙ୍କୁ ଭକ୍ତିରେ ବନ୍ଧନ କରୁଛନ୍ତି। ଅସାଧାରଣ ଗୋପୀରେ ନିୟମ ଗୁରିଚି ନ ଭବୋ ନ ଶ୍ରୀଅପି ଅଙ୍ଗ ସଂଶୟ ପ୍ରସାଦମ ଲେଭିରେ ତତ୍ତତ୍ ଗୋପୀ ପ୍ରାପ୍ତ ଢୁଙ୍କିଲା। ଶ୍ରୀ ଲକ୍ଷ୍ମୀଦେବୀ ମଧ୍ୟ ଯିଏକି ଅତି ଅଙ୍ଗ ସଂଶୟ, ଭଗବାନଙ୍କ ପକ୍ଷ ଦେଶରେ ସବୁବେଳେ ରହିଛନ୍ତି ଲକ୍ଷ୍ମୀଦେବୀ, ସେ ମଧ୍ୟ ଏଇ କୃପା ପ୍ରାପ୍ତ ହେଇନାହାନ୍ତି। प्रसादम लेभिर गोपी जब तक प्राप्त होता है। गोपी का दशरा आता है जो कृष्ण का प्रसाद का पहले भगवान पूजा का पहले विमुक्ति द्वारा से भगवत धाम से जाएगा। दशरा माँ दशरा तो कृष्ण का नित्य माता है। दशरा माँ को कृपा प्राप्त रही ब्रह्मा की शिव की लक्ष्मी मत से कृपा प्राप्त नहीं तेणु भगवान को बंधे बांधिले कमी बांधिले जिते बांधिले से बंधा बना भगवान निजे भगवान कृपा शक्ति प्रकाश पाई विष्णुचरण भाषा भगवान मतलब बांधा यशोदा माता जानते शक्ति मान कह ना भगवान हूँ ऐश्वर्य सीमा ना नर न बहिर्जस्य जहाँ गोटे सीमा अच्छे आम बांधि पार जी असीम ताक बांधा सीमा ना तेणु शक्ति मैंने जो ऐश्वर्य सब रही कहते ना आम बंधा हो किंतु अतिमेंट कृष्ण जो कृपा कर कृष्ण कृपा शक्ति आई से अन्य शक्ति सब पुणी दबी जाइए तो कृपा शक्ति द्वारा दशरा बंधन कर बांधिकी से उदुखल जो उदुखल से चढ़ी लवणी खाऊ से उदुखल बांधे बांधे चढ़ी अन्य काम सब रही सब विभिन्न कार्य सब रही तो भगवान देखिले जे बर्तमान बंदी रही भगवान समस्त बंदी कर विश्वनाथ चक्रवर्ती भाषा कहते जे कि समस्त बंदी कर रखें समस्त बंदी कर रखें त्रिवीर गुण सर्वमिदम जगत तीन गुण से समस्त बंदी रही सत्व रज कमी गुण प्रकृति संभव निबद्ध महाभाव देहे देहीन आम समस्त बंदी रही केमी बंदी रही ना ये भौतिक जगत जो तीनो गुण रही सत्व रज एवं तम ये तीन गुण में बंदी रही किए से बंदी कर भगवान से आम बंधन कर से भगवान आम समस्त बंदी कर सी बर्तमान बंद हो दशरा मत बंधन बंधन कर दी तेणु बर्तमान भगवान चिंता करण कर बंद हो रही आउ कि सांग मैंने भी खोलू ना बलराम भी खोलू ना बलराम कहले जे माँ को दशरा मान कह तुम तक बंधन कर ठीक नहीं भगवान से भगवान तू किए मुझे बलराम मु समस्त त्रिजोग धारण कर तू बलराम सी कृष्ण भगवान तू तु भी भगवान भगवान बड़ भाई तार समस्त भगवान भारी गृह रही कहीं से छाड़ी छाट धरिकी बलराम पड़े तेरे कृष्ण कहे मुझे बंधे मत करू ना पिता दशदेव मैंने नंद महाराज को जाए कम तेणु से मैंने ठिया है चल पड़ना मैंने गोड़ और हाथ दे गुंडी गुंडी से जाऊ गुंडी गुंडी जाते दुईट जमराजन वृक्ष रही जमराजन वृक्ष से जो उदुफल छदी देखिए जाऊँ टाणी से जमराजन वृक्ष टी भांगी जाए विराट आकाश में सुंदरा संख्य विराट बड़ा दुरात्मा ट्रेजर कैलाश पर्वत भगवान शिवजी सेवा करते से मदमत्त मदमत्त मानते ଯେହେତୁ ତାଙ୍କର ବହୁତ ଗର୍ବ ଧନ ରହିଛି, ତାଙ୍କ ପିତାଙ୍କର ବହୁତ ଧନ ରହିଛି, ଯାହାର ବହୁତ ଧନ ରହୁଛି, ଜନ୍ମେ ସ୍ୱର୍ଯ୍ୟସ୍ରୁତ ଶ୍ରୀବି ଏଲମା ମଦପମା ନୈଭାତୀୟ ବିଧାତୁ ଦୈତାମ ଅପୁଞ୍ଚନ ଗୋଚର ସେ ଭାଗବତ ପ୍ରଥମ ସଂଯୋଗ ଅଧ୍ୟାୟରେ କୁନ୍ତିଦେବୀ ତାଙ୍କ ସ୍ତୁତି କହୁଛନ୍ତି। ଯେଉଁମାନଙ୍କର ବହୁତ ଉଚ୍ଚ ଜନ୍ମ ରହିଛି, ଯେଉଁମାନଙ୍କର ବହୁତ ଐଶ୍ୱର୍ଯ୍ୟ ରହିଛି, ଯେଉଁମାନଙ୍କର ବହୁତ ବିଦ୍ୟା ରହିଛି, ଯେଉଁମାନଙ୍କ ବହୁତ ସୌନ୍ଦର୍ଯ୍ୟ ରହିଛି, ଜନ୍ମେ ସ୍ୱର୍ଯ୍ୟସ୍ରୁତ ଶ୍ରୀ ଏଲମା ମଦପମା ତାଙ୍କର ବହୁତ ଗର୍ବ ରହିଛି, ଯେଉଁଥିରେ କି ସେ ଭଗବାନଙ୍କୁ ଗ୍ରହଣ କରନ୍ତି ନାହିଁ, ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। ତେଣୁ ନଳକୁମାର ମହିନ୍ଦ୍ରୀବ ଯଦିଓ ସେ ଶିବଜୀଙ୍କର ଅନୁଚର ରହିଛନ୍ତି, ଶିବଜୀଙ୍କ ସେବା କରୁଛନ୍ତି, ତଥାପି ତାଙ୍କର ସବୁ ବିଭିନ୍ନ ନିତର ଆସକ୍ତି ସବୁ ରହିଛି, ସବୁ ବିଭିନ୍ନ ସବୁ ଅପ୍ସରାମାନଙ୍କ ସହିତ ଯାଇକିରି ସବୁ ଜଳ କିଣି କରୁଛନ୍ତି, ମଦ୍ୟପାନ କରିକିରି ସବୁ ବିଭିନ୍ନ ଅପ୍ସରାମାନଙ୍କ ସହିତ ସବୁ ଯାଇକିରି ସେ ଜଳ କିଣି କରୁ ଗଙ୍ଗା ନଦୀରେ ମନ୍ଦାକିରି ନଦୀରେ ସ୍ନାନ କରୁଛନ୍ତି ଏବଂ ସେହି ସମୟରେ କୁଲକ ନେଇକି ସବୁ ସ୍ନାନ କରୁଛନ୍ତି। ଏବଂ ସେହି ସମୟରେ ନାରଦମୁନି ଆସି ସେ ପହଞ୍ଚନ୍ତି, ତ ନାରଦମୁନି ଦେଖିକିରି ସେ ସ୍ତ୍ରୀ ଲୋକମାନେ ସେମାନେ ସବୁ ତାଙ୍କର ବସ୍ତ୍ର ପରିଧାନ କରୁଛନ୍ତି, କିନ୍ତୁ ଏ ଦୁଇ ଜଣ ନଳକୁମାର ମହିନ୍ଦ୍ରୀବ ଏ ଦୁଇ ଜଣ ମଦମତ୍ତ ଅବସ୍ଥାରେ ସେ ଆଉ ସେଇଭଳି ଭାବରେ ସେମିତି ଉଲଗ୍ନ ହେଇକି ରହିଛନ୍ତି। ତେଣୁ ନାରଦମୁନି ଯେତେବେଳେ ଦେଖିଦେଲେ ଏମାନେ ଏଭଳି ଭାବରେ ମଦମତ ହେଇକି ରହିଛନ୍ତି, ତେଣୁ ସେ ତାଙ୍କୁ ଅଭିଶାପ ପ୍ରଦାନ କଲେ, କହିଲେ ତମେ ଯୋଉ ଉଲଗ୍ନ ହେଇକି ରହିଛ, ଏତେ ଉଚ୍ଚ ଜନ୍ମ ପ୍ରାପ୍ତ ହେଇଛ, କିନ୍ତୁ ଏତେ ଉଚ୍ଚ ଜନ୍ମ ପ୍ରାପ୍ତ ହେଇକିରି ମଧ୍ୟ ତମେ ମଦମତ ହେଇକି ରହିକିରି ଉଲଗ୍ନ ହେଇକି ରହିଛ, ତେଣୁ ତମେ ବୃକ୍ଷ ଯେମିତି ପ୍ରାପ୍ତ ହବ। ବୃକ୍ଷ କ'ଣ ଉଲଗ୍ନ ହେଇକିରି ତାର କୌଣସି ଡ୍ରେସ୍ ନାହିଁ, କୌଣସି ଲୁଗା ସେ ତେଣୁ ନାହିଁ, ତେଣୁ ସେ ଏଇ ନନ୍ଦ ନନ୍ଦ ମହାରାଜଙ୍କର ଅଗଣାରେ ଗୋକୁଳରେ ସେ ଦୁଇଟି ଜାମଳା ଜଣେ ବୃକ୍ଷ ରୂପରେ ରହିଥିଲେ, ବହୁତ ବର୍ଷ କାଳ ସେ ସେଠି ରହିଛନ୍ତି। ତେଣୁ ନାରଦମୁନି ତାଙ୍କୁ କହିଥିଲେ ଯେ ଯେତେବେଳେ ଭଗବାନ ତମକୁ ଉଦ୍ଧାର ଆସିବେ, ସେଇଠି ଲୀଳା କରିବେ, ତମକୁ ସେ ଉଦ୍ଧାର କରିବେ। ତେଣୁ ଭଗବାନ ଚିନ୍ତା କରୁଛନ୍ତି, ନାରଦମୁନିଙ୍କର କଥାକୁ ଚିନ୍ତା କରୁଛନ୍ତି, ମୋର ସେବକ ଏଇଭଳି ଭାବରେ କହିଛନ୍ତି ବା ତାଙ୍କୁ ବର ପ୍ରଦାନ କରିଛନ୍ତି, ତେଣୁ ମୁଁ ତାଙ୍କୁ ଉଦ୍ଧାର କରିବି। ତେଣୁ କୁବେରାତ୍ମଜ ମଧ୍ୟ ମୃତ୍ୟୁର ଜଦ୍ବତ୍, ଯେତେବେଳେ ବର୍ତ୍ତମାନ ଏଇ କୁବେରାତ୍ମଜ ବା ନଳକୁବେର ମଣିଗ୍ରୀବ ଏମାନେ ଏଇ ଯେଉଁ ଜନ୍ମାର୍ଜନ ବୃକ୍ଷରେ ରହିଛନ୍ତି, ସେମାନଙ୍କୁ ସେ ବଦ୍ଧ ହେଇକି ରହିଛନ୍ତି, ତାଙ୍କୁ ତୋୟା ମୋଚିତ ହଉ ଆପଣଙ୍କ ଦ୍ୱାରା ସେ ମୋଚିତ ବା ଇଏ କରିଲେ ମୁକ୍ତି ହେଲେ ଯଦି ଭକ୍ତି ବାହାରୁଛ ତଥା ପ୍ରେମ ଭକ୍ତି ସୋ କାମେ ପ୍ରଚ ଏଇଭଳି ଭାବରେ ଆମକୁ ପ୍ରେମ ଭକ୍ତି ପ୍ରଦାନ କରନ୍ତୁ, ନକାମେ ବ୍ରହ୍ମେଷ୍ଠି ଦାମ ନୁହଁ ଆଉ ଅନ୍ୟ କୌଣସି ପରମେଷ୍ଠି ବା ଅନ୍ୟ କୌଣସି ବର ପ୍ରାପ୍ତ ହେବାକୁ ଚାହୁଁନି, ଆପଣ କୃପା କରି ଆମକୁ ସେଇଭଳି ଭାବରେ ଭକ୍ତି ପ୍ରଦାନ କରନ୍ତୁ। ତେଣୁ ସେଇ ଜମାର୍ଜନ ବୃକ୍ଷ ଯେତେବେଳେ ସେମାନେ ସେଇଠୁ ଉଦ୍ଧାର ପାଇଛନ୍ତି, ସେମାନେ ଗୋଟେ ଅପୂର୍ବ ସ୍ୱର୍ଗୀୟ ଦୈବ୍ୟ ଦିବ୍ୟ ଦିବ୍ୟ ଶରୀର ସେମାନେ ପ୍ରାପ୍ତ ହେଇଛନ୍ତି ଏବଂ ଦିବ୍ୟ ଶରୀର ଯଦି ପ୍ରାପ୍ତ ହେଇକି ସେମାନେ ଭଗବାନଙ୍କୁ ସ୍ତୁତି କରୁଛନ୍ତି। ଅବତାରା ଗାୟନ୍ତି ଶରୀରଶୁ ଅଶରୀଣ ସେ କହୁଛନ୍ତି, କେମିତି ଆମେ ଭଗବାନ ଅବତାର କେମିତି ଜାଣିବା, ଯଶା ଅବତାର ଗାୟନ୍ତି ଶରୀରଶୁ ଅଶରୀଣ, ଦୁଇ ପ୍ରକାର ଭାବରେ ଆମେ ଭଗବାନଙ୍କୁ ଜାଣିପାରିବା, ଦୁଇ ପ୍ରକାର, ଗୋଟେ ହେଉଛି ତଟସ୍ଥ ଭାବରେ ଆଉ ଗୋଟେ ହେଉଛି ସ୍ୱରୂପ ଆଉ ଗୋଟେ ତଟସ୍ଥ ଲକ୍ଷଣ, ସ୍ୱରୂପ ଲକ୍ଷଣ ତଟସ୍ଥ ଲକ୍ଷଣ। ଭଗବାନଙ୍କର ଯେଉଁ ରୂପ ରହିଛି ଏ ରୂପ ହେଉଛି ଅସାଧାରଣ ରୂପ, ବତିଶଟି ଲକ୍ଷଣ ସବୁ ରହିଛି, ପଞ୍ଚଦୀର୍ଘ ସପ୍ତ ଏଭଳି ଭଳି ବିଭିନ୍ନ ପ୍ରକାର ସବୁ ଲକ୍ଷଣ ରହିଛି, ମହାପୁରୁଷ ବା ଭଗବାନଙ୍କର ଅବତାର ଲକ୍ଷଣ ସବୁ ରହିଛି, ଇଏ ହେଉଛି ତାଙ୍କ ସ୍ୱରୂପ ଲକ୍ଷଣ। ଏବଂ ତଟସ୍ଥ ଲକ୍ଷଣ ତାଙ୍କର କାର୍ଯ୍ୟ ଦ୍ୱାରା ତାଙ୍କର ସବୁ ଆମେ ଜାଣିପାରିବା, ସେ ହେଉଛି ଭଗବାନ। ତେଣୁ ଏଇ ଯେଉଁ ଛୋଟ ବାଳକ ରୂପରେ ସାତ ଆଠ ବର୍ଷର ବାଳକ ଆହୁରି କମ୍ ବାଳକ ବର୍ଷ ତାଙ୍କୁ ହେଇଛି, ସେଇ ସମୟରେ ଯେତେବେଳେ ସେ ଏଇ ଜଗନ୍ନାର୍ଜନ ବୃକ୍ଷ ଯେଉଁ ବୃକ୍ଷ ଦୁଇଟା ଆକାଶକୁ ଲାଗିଥିଲା, ଏଇ ବୃକ୍ଷକୁ ସେ ଯେଉଁ ଉଦୁକଳରେ ରହିଛି ସେ ଯେଉଁ ଦୌଡ଼ି, ସେ ଦୌଡ଼ି ହଜାରେ କ'ଣ ବନ୍ଧା ହେଇଛି, ସେ ଦୌଡ଼ିର କେତେ ଶକ୍ତି ରହିଛି, କିନ୍ତୁ ସେଇ ଦୌଡ଼ି ଦ୍ୱାରା ସେଇ ଉଦୁକଳରେ କେତେ ଶକ୍ତି ରହିଛି। ଆଉ ଇଏ ଛୋଟ ପିଲା ଚାରି ପାଞ୍ଚ ବର୍ଷର ବାଳକ, ଇଏ ତା ଦେହରେ ତାଙ୍କର ବା କେତେ ଶକ୍ତି ରହିଛି, କିନ୍ତୁ ତା ଦେହରେ ସେ ଯେତେବେଳେ ଟାଣି ଦେଇଛନ୍ତି ସେ ଜମଳାର୍ଜନ ବୃକ୍ଷ ଦୁଇଟି ଉପୁଡ଼ି ଯାଇଛି, ବିରାଟ ବିରାଟ ବୃକ୍ଷ। ତେଣୁ ସେ କହୁଛନ୍ତି ଯେ ଏଇ ହେଉଛି ଭଗବାନଙ୍କ ସବୁ, ଇଏ ହେଉଛି ଭଗବତର ଲକ୍ଷଣ, ତାଙ୍କର ନିଜର ସ୍ୱରୂପ ଲକ୍ଷଣ ଏବଂ ତଟସ୍ଥ ଲକ୍ଷଣ ଦ୍ୱାରା ଆମେ ଭଗବାନଙ୍କୁ ଜାଣିବା, ସେ ତାଙ୍କ ସ୍ତୁତିରେ କହୁଛନ୍ତି। ତେଣୁ ଏଇଭଳି ଭାବରେ ଭଗବାନଙ୍କର ଯୋଉ ବିଭିନ୍ନ ଲୀଳା ସବୁ ରହିଛି ବୃନ୍ଦାବନ ଲୀଳା ସବୁ ଯେତେବେଳେ ରୋହିଣୀ ମାତା ସବୁ ବର୍ଣ୍ଣନା କରୁଛନ୍ତି ଦ୍ୱାରକାରେ ତାଙ୍କର 16,108 ରାଣୀଙ୍କୁ ସେମାନେ ସବୁ ଏସବୁ ଶ୍ରବଣ କରୁଛନ୍ତି। ଏଭଳି ଭାବରେ ବୃନ୍ଦାବନର ଅନେକ ଲୀଳା ସବୁ ରହିଛି, ଏସବୁ ଶୁଣିକିରି ଭଗବାନ କୃଷ୍ଣ ଏଭଳି ଭାବରେ ଜଗନ୍ନାଥ ରୂପରେ ପ୍ରକାଶ ପାଇଛନ୍ତି। ତେଣୁ ମହାମ୍ବୋଧେ ସ୍ଥିରେ ତନ କରୁଚିରେ ମହାମ୍ବୋଧେ ତନ କରୁଚିରେ ଅବସ୍ଥାନ କରି ସମସ୍ତ ଦେବଙ୍କୁ ସେବା କରିବାରେ ସୁଯୋଗ ପ୍ରଦାନ କରିଛନ୍ତି ସେହି ପ୍ରଭୁ ଜଗନ୍ନାଥ ଦେବ ମୋର ନାରାୟଣଙ୍କର ଭକ୍ତ। ମହାମନ୍ଦରେ ଯୋଉ ପୁରୀ ଜଗନ୍ନାଥ ସମୁଦ୍ର ରହିଛି, ଜଗନ୍ନାଥ ପୁରୀ ସେଇଠି ସେ ଜଗନ୍ନାଥ ଧାମ ବିଭିନ୍ନ ଯୁଗରେ ବିଭିନ୍ନ ଧାମ ସବୁ ରହିଛି। ସତ୍ୟଯୁଗ ଧାମ ହେଉଛି ବଦ୍ରୀନାଥ ବଦ୍ରିକାଶ୍ରମ ବଦ୍ରୀନାଥ, ତ୍ରେତାଯୁଗ ଧାମ ହେଉଛି ରାମେଶ୍ୱରମ ଭଗବାନ ରାମଚନ୍ଦ୍ର ସବୁ କ୍ରୀଡ଼ା କରିଥିଲେ ରାମେଶ୍ୱରମକୁ ତ୍ରେତାଯୁଗ ଧାମ କରାଯାଉଛି, ଏବଂ ଦ୍ୱାପର ଧାମ ହେଉଛି ଦ୍ୱାରକା ଭଗବାନ କୃଷ୍ଣଙ୍କର କ୍ରୀଡ଼ା ସବୁ ରହିଛି, ଏବଂ କଳିଯୁଗ ଧାମ ହେଉଛି ବର୍ତ୍ତମାନ ଜଗନ୍ନାଥ ପୁରୀ ଧାମ ଯେଉଁଠିକି ସ୍ୱୟଂ ଭଗବାନ କୃଷ୍ଣ ଆସିକି ଚେତନ ମହାପୁର ଉପରେ ଆସିକିରି ସେଠି 24 ବର୍ଷ କାଳ ଲୀଳା କରିଛନ୍ତି। କଳିଯୁଗ ଧାମ ହେଉଛି ନୀଳାଚଳ ଧାମ, ଆମର ପ୍ରହ୍ଲାଦ ପ୍ରଭୁ ପାଠ କଲେ ନୀଳାଚଳ ଶାନ୍ତ ଚକ୍ର ଗଦାଧର ନଦିଆ ନଗରରେ ଦଣ୍ଡ ପ୍ରମଣ୍ଡଳ କଲେ ସେଇ ଚେତନ ମହାପ୍ରଭୁ, ପୁଣି ପୁରୀରେ ଯିଏ ନଦିଆ ନଗରରେ ଦଣ୍ଡ ପ୍ରମଣ୍ଡଳ ଧାରଣ କରିଥିଲେ ନୀଳାଚଳକୁ ଆସି ସେ ନୀଳାଚଳ ଆସି ସେ ଦଣ୍ଡ ପ୍ରମଣ୍ଡଳ ଧାରଣ କଲେ, ନଦିଆ ନଗର ସେ ତାଙ୍କର ବିଦ୍ୟା ବିଳାସ କରିଛନ୍ତି, ସେ ଦଣ୍ଡ ମଣ୍ଡଳକୁ ଧାରଣ କରିକି ସେ ଏଇ ଜଗନ୍ନାଥ ପୁରୀକୁ ଆସନ୍ତି, ସେଇ ନଦିଆ ନଗରରୁ ଆସନ୍ତି। ତେଣୁ ସେ ଚୈତନ୍ୟ ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ ଯେଉଁ ଜଗନ୍ନାଥକୁ ଆମକୁ ପ୍ରକାଶ କରିଛନ୍ତି ସେ ଜଗନ୍ନାଥ ମହାପ୍ରଭୁ ନୀଳାଚଳରେ ଯେଉଁ ମହାମ୍ବୋଧେ ବା ଯେଉଁ ସମୁଦ୍ର ତଟରେ ଭଗବାନ ବାସ କରୁଛନ୍ତି, ସମୁଦ୍ର ତୀରରେ ମହାମ୍ବୋଧେ ସ୍ତ୍ରୀ କନକ ରୁଚିରେ ନିୟ ଶିଖରେ ଏ ଯେଉଁ ସେ ଜଗନ୍ନାଥ ମନ୍ଦିର ରହିଛି ଏକୁ ନୀଳାଚଳ ଧାମ ବୋଲି, ସେ ଗୋଟେ ଆଗରୁ ପାହାଡ଼ ଭଳି ରହିଥିଲା ବର୍ତ୍ତମାନ କମିଗଲାଣି, କିନ୍ତୁ ସେଟା ନୀଳାଚଳ ବୋଲି କୁହାଯାଉଛି, ସେଟା ପାହାଡ଼ ସେଟା ନୀଳାଚଳ ପାହାଡ଼ ଏବଂ ସୁନ୍ଦରାଚଳ ଯେଉଁଟି ଆମର ରହିଛି ଗୁଣ୍ଡିଚା ମନ୍ଦିର ସେ ଉଷିପଟେ ଗୋଟେ ପାହାଡ଼ ଥିଲା ସେ ସୁନ୍ଦରାଚଳ ତାର ନାମ ଥିଲା। ତ ନୀଳାଚଳରେ ଭଗବାନ ଜଗନ୍ନାଥ ମହାପ୍ରଭୁ ବିଜେ କରିଛନ୍ତି, ଏବଂ କେମିତି ରହିଛନ୍ତି ନା ବଳଭଦ୍ର ଏବଂ ସୁଭଦ୍ରାଙ୍କ ସାଥିରେ ସେ ରହିଛନ୍ତି, ଯେ ଦ୍ୱାରକାରେ କୃଷ୍ଣ ବଳରାମ ସୁଭଦ୍ରା ଲୀଳା କରୁଥିଲେ ସେ ବର୍ତ୍ତମାନ ଜଗନ୍ନାଥ ପୁରୀରେ ଜଗନ୍ନାଥ ବଳଦେବ ସୁଭଦ୍ରା ହିସାବରେ ତାଙ୍କ ଲୀଳା ସବୁ ଚାଲିଛି, ବର୍ତ୍ତମାନ ମଧ୍ୟ ତାଙ୍କ ଲୀଳା ସବୁ ଚାଲିଛି। ଏବଂ ସକଳ ସୁର ସେବା ଅବସର ଦୁ ବିଭିନ୍ନ ଦେବତାମାନେ ଆସି ତାଙ୍କର ସେବା କରନ୍ତି, ବିଭିନ୍ନ ଦେବତାମାନେ ତାଙ୍କର ସେବା କରନ୍ତି। ଆପଣ ଦେଖିବେ ଜଗନ୍ନାଥ ମନ୍ଦିରରେ 4ଟି ଦ୍ୱାର ରହିଛି, ଗୋଟେ ହେଉଛି ପୂର୍ବ ଦ୍ୱାର ସିଂହଦ୍ୱାର, ଗୋଟେ ହେଉଛି ଦକ୍ଷିଣ ଦ୍ୱାର ଘୋଡ଼ା ଦ୍ୱାର, ସେ ପୂର୍ବ ଦ୍ୱାରରେ ସାଧାରଣ ଜନସାଧାରଣ ସବୁ ଯିବେ, ଦକ୍ଷିଣ ଦ୍ୱାରରେ ରାଜା ଆସିବେ, ଯେଉଁ ପଶ୍ଚିମ ଦ୍ୱାର ହସ୍ତିଦ୍ୱାର ହସ୍ତିଦ୍ୱାର ସେପଟେ ଆସିବେ ମୁନି ଋଷିମାନେ ଆସିବେ, ଏବଂ ଉତ୍ତର ଦ୍ୱାର ହେଉଛି ଦେବତାମାନଙ୍କ ଦ୍ୱାର, ଦେବତାମାନେ ସେଥିରେ ଆସିବେ, ସେତେବେଳେ ରାତିରେ ବନ୍ଦ ହେଇଯାଏ ସବୁ ପଡ଼େ ପଡ଼ି ଯାଏ ସେ ଦେବତାମାନେ ସେ ଭଗବାନଙ୍କ ସେବା କରନ୍ତି। ଏଇ ସମୟରେ ଏଇସବୁ ପୁରୀରେ ଗୋଟେ କାହାଣୀ ରହିଛି କଥା ରହିଛି ଯେ ଗୋଟେ ଥର ବର୍ତ୍ତମାନ ଯେମିତି ବହୁତ ଗରମ ହେଉଛି ସେଭଳି ଜଗନ୍ନାଥ ପୁରୀରେ ବହୁତ ସମୟ ବହୁତ ଦିନ ଧରି ବର୍ଷା ହେଲା, ତେଣୁ ରାଜା କ'ଣ କଲେ ଗୋଟେ ସନ୍ଦେଶ ଲେଖିଲେ ଇନ୍ଦ୍ରଦେବଙ୍କୁ ଗୋଟେ ସନ୍ଦେଶ ଦିଆଗଲା, କାରଣ ଦେବତାମାନେ ଆସିବେ ପୂଜା କରିବା ପାଇଁ ଭଗବାନ ଯେତେବେଳେ ପହଡ଼ ପଡ଼ିଯିବ ଜଗନ୍ନାଥ ମନ୍ଦିରରେ ଦେବତାମାନେ ସେଇ ଉତ୍ତର ଦାଦେଇ ଆସି ପୂଜା ଭଗବାନଙ୍କର ଆରାଧନା କରନ୍ତି। ତେଣୁ ରାଜା ଗୋଟେ ସନ୍ଦେଶ ଦେଲେ ଯେ ଏମିତି ବହୁତ ଦିନ ହେଲା ବର୍ଷା ହେଇନି, ତମେ ବର୍ଷା କର। ତେଣୁ ସେଠି କ'ଣ କଲେ ଜଣେ ଲୋକ ରାତିରେ ରହିଲେ, ସେ ଜଗନ୍ନାଥ ମନ୍ଦିରରେ ସେ ପହଡ଼ ପଡ଼ିଗଲା, ସେ ଲୋକ ଜଣଙ୍କ ସେ ରାତିରେ ରହିଲେ, ସେ ଚିଠିଟାକୁ ଧରିକି ରହିଲେ। ତେଣୁ ସକାଳ ହେଲା ଯେତେବେଳେ ସେ ଚିଠି ଆଉ ନାହିଁ, ତାପରେ ପୁଣି ବର୍ଷା ହେଇଛି। ତେଣୁ ଏଇଭଳିଆ ବିଭିନ୍ନ ଜଗନ୍ନାଥଙ୍କର ବହୁତ ପିଲା ସବୁ ରହିଛି। ତେଣୁ ଦେବତାମାନେ ଆସି ତାଙ୍କୁ ଭଗବାନଙ୍କ ସେବା କରନ୍ତି। ତେଣୁ ଯେତେବେଳେ ଭଗବାନଙ୍କ ପୂଜା ଲାଗେ, ଭୋଗ ଲାଗେ, ଅନୁଭୋଗ ଲାଗେ, ଭୋଗ ଲାଗି ସାରିଲା ପରେ ଆପଣ ଦେଖିବେ ଗୋଟେ ଝାଞ୍ଜ ଫୁଟାଯାଏ। ଝାଞ୍ଜଟା ହେଇଛି ସବୁ ଚାରିଆଡ଼େ ବୁଲିବ, ଝାଞ୍ଜ ଜଣଙ୍କ ଯେ ଝାଞ୍ଜ ବଜେଇବେ, ସେ ମନ୍ଦିର ସାରା ବୁଲିକିରି ସେ ଦେବତାମାନଙ୍କୁ ଆହ୍ୱାନ କରାଯିବ ଯେ ଭଗବାନ ବର୍ତ୍ତମାନ ପ୍ରସାଦ ଭୋଗ ଗ୍ରହଣ କଲେ, ବର୍ତ୍ତମାନ ପ୍ରସାଦ ଆପଣ ଗ୍ରହଣ କରନ୍ତୁ କହିକି ଦେବତାମାନଙ୍କୁ ସବୁ ଆହ୍ୱାନ କରାଯିବ। ସେଭଳି ଭାବରେ କୃପା ପାରାବାର ସଜଳ ଜଳ ଦାସେ ରୁଚିର ପ୍ରମାଣୀ ରାମ ଯାହାଙ୍କର ଚରିତ୍ର ବାହନ କରୁଛନ୍ତି ସେଇ ପ୍ରଭୁ ଜଗନ୍ନାଥ ଦେବ ମୋର ନୟନ ପତ୍ର ସେ ହେଉଛନ୍ତି କୃପା ପାରାବାର। କୃପାରେ ଯେମିତି ଆମେ ଦେଖୁଛେ ଗୋଟେ ସମୁଦ୍ର ରହିଛି, ସେମିତି କୃପା ସମୁଦ୍ର ଭଗବାନଙ୍କ କୃପା ବୁଦ୍ଧି ସାଗର ତାଙ୍କର ରହିଛି। ଆମର ଶ୍ରୀଶ୍ରୀମଦ ଗୌରବ ସେ ମହାରାଜ କହନ୍ତି ଭଗବାନଙ୍କର ଏଇ ଯେଉଁ କୃପା ସାଗର ରହିଛି ସେ ସାଗରଟାକୁ ଆମେ ଡାଇରେକ୍ଟ ଯାଇକି ଭଗବାନଙ୍କ ପାଖକୁ ପାଇପାରିବାନି। ଭଗବାନଙ୍କ ସେ କୃପା ସାଗରଟା ତାଙ୍କର ଭକ୍ତମାନେ ଆଣିକି ଆସିଥାନ୍ତି। ଯେଉଁମାନେ ଭଗବାନ ପାଖକୁ ସିଧାସଳଖ ଯାଆନ୍ତି ଯେ କୃପା ଆମକୁ କୃପା କରନ୍ତୁ, ଭଗବାନ ପାଇଁ ମୋ ପାଖରେ ସେ କୃପା ନାହିଁ, କୃପା ସାଗରଟା ଶୁଖି ଯାଇଛି। ମୋର ଭକ୍ତମାନେ ସବୁ ନେଇଯାଇଛନ୍ତି, ନେଇକି ସେ ଯାଇଛନ୍ତି, ସେ ସବୁ ଭକ୍ତମାନେ ଭଗବାନଙ୍କର ଭକ୍ତମାନେ ସେ କୃପାକୁ ବିତରଣ କରୁଛନ୍ତି। ତେଣୁ ଯେଉଁମାନେ ଭଗବାନ ଭକ୍ତଙ୍କର ଆଶ୍ରୟ ଗ୍ରହଣ କରିବେ ସେମାନେ ସେ କୃପା ପ୍ରାପ୍ତ ହେବେ। ଯୋଉ କହିଛି ଆମର ଦୁର୍ବାଷ୍ଟକ ସେଟା କହୁଛି ପ୍ରଥମ ଏଇଟା ସଂସାର ଲୋକ ପ୍ରଣାୟ କାରୁଣ୍ୟ ଭଗବାନଙ୍କ ସେ କୃପା ସାଗର ବା କଲ୍ୟାଣ ରୂପ ଗୁଣାନବ ଓ ସେଇ ଭଗବାନଙ୍କ ଭକ୍ତମାନେ ତା ଗୁରୁଦେବ ତା ସାଧୁ ସନ୍ତମାନେ ସେମାନେ ସବୁ ଆଣିକି ଆସନ୍ତି। ତେଣୁ ଆମେ ଭଗବାନଙ୍କର ସିଧାସଳଖ କଲେ ସେ କୃପା ପ୍ରାପ୍ତ ହେଇପାରିବାନି। ତେଣୁ ଭଗବାନ କୃପା ପ୍ରାପ୍ତ ହେବା ପାଇଁ ଆମେ ସେଇ ଭଗବାନଙ୍କର ଭକ୍ତଙ୍କ ଯଦି ଶରଣରେ ଯିବା ତାହେଲେ ଆମେ ସେଇ କୃପାଟି ପ୍ରାପ୍ତ ହେବା। ତେଣୁ ସେଇ କୃପା ରୂପ ପାରାବାର ଭଗବାନ ବିତରଣ କରୁଛନ୍ତି। କୃପା ପାରାବାର ସଜ ଜଳଦ ଶ୍ରେଣୀ ରୁଚିରୁ ରମା ବାଣୀ ରାମ ସ୍ଫୁରଦ ପଙ୍କ୍ତିରୁ ରମା ଯିଏକି ଲକ୍ଷ୍ମୀ ବାଣୀ ଯିଏକି ସରସ୍ୱତୀ ଏ ସମସ୍ତେ ତାଙ୍କୁ ଭଗବାନ ସେବା କରୁଛନ୍ତି। ବିଭିନ୍ନ ଦେବାଦେବୀମାନେ ଜନ ବ୍ରହ୍ମା ବର୍ଣ୍ଣେନ୍ଦ୍ର ରୁଦ୍ରମୃତ ତୃନନ୍ତୀ ଦେବୀ ବେଦୀ ସାଙ୍ଗଭୂତ ପୁନଃଦେଇ ଗାୟନ୍ତି ଜନ ଶ୍ୟାମା ଆପଣମାନେ ଆବଶ୍ୟକ ପାଇଁ ସବୁ ବ୍ୟବସ୍ଥା କରନ୍ତୁ, ଆପଣ ଆରମ୍ଭରେ ମୁଁ ବନ୍ଦ କରିବି କାରଣ ସମୟ ହେଇଗଲାଣି ତ ଆମ କଥା ଚାଲିଥାଉ। ତେଣୁ ସମସ୍ତେ ଏମିତିକି ଯେତେ ବଡ ବଡ ଦେବତା ଅଛନ୍ତି ବ୍ରହ୍ମା ବରୁଣ ରୁଦ୍ର ମରୁତ ସମସ୍ତେ ଭଗବାନଙ୍କର ଆରାଧନା କରନ୍ତି କୃଷ୍ଣଙ୍କ ବା ଜଗନ୍ନାଥଙ୍କର ସମସ୍ତେ। ସୁତ ଗୋସ୍ୱାମୀ ଅନ୍ତିମରେ ଯେତେବେଳେ ଭଗବାନଙ୍କ ସବୁ ଗୁଣ ବର୍ଣ୍ଣନା କରୁଛନ୍ତି ଅନ୍ତିମରେ ସେଇ ଶ୍ଳୋକଟି କଥା କହୁଛନ୍ତି ଯେ ଭଗବାନଙ୍କର ଯଦିଓ ଆମେ ବହୁତ ପ୍ରକାର ଗୁଣ ବର୍ଣ୍ଣନା କଲୁ ବହୁତ ପ୍ରକାର ଲୀଳା ବର୍ଣ୍ଣନା କଲୁ କିନ୍ତୁ ସେ ସରିବନି ଭଗବାନ ଲୀଳା। ତେଣୁ ସେଇଭଳି ଭାବରେ ଆଜିର ଏଇ ତିଥିରେ ସ୍ନାନ ପୂର୍ଣ୍ଣିମୀ ତିଥିରେ ଆମେ ଜଗନ୍ନାଥଙ୍କର ଯେତିକି ବର୍ଣ୍ଣନା କଲେ ସେ ବହୁତ କମ୍ ବର୍ଣ୍ଣନା ସୁତବସରେ ଚିନ୍ତା କରୁଛନ୍ତି ଯୋଉ ବ୍ରହ୍ମା ଯୋଉ ଭଗବାନ ଯାହାକୁ ବ୍ରହ୍ମା ବରୁଣ ଇନ୍ଦ୍ର ରୁଦ୍ର ମରୁତ ବା ପବନ ଦେବ ସମସ୍ତେ ଦିବ୍ୟ ସ୍ତୁତିରେ ଭଗବାନ ପ୍ରାର୍ଥନା କରୁଛନ୍ତି ତୁନ୍ନତି ଦିବ୍ୟ ଏଇ ବିଭିନ୍ନ ପ୍ରକାର ଦିବ୍ୟ ସ୍ତୁତିରେ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ଏବଂ ଜନ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ର ମରୁତ ସ୍ତୁନ୍ନତି ଦିବ୍ୟ ବେଦ ହିଁ ସାଙ୍ଗ ପଦପୂର୍ଣ୍ଣ ସେ ଦେଇ ଗାୟନ୍ତି ଯେ ସାଙ୍ଗା ବେଦ ତେଣୁ ଏସବୁ ବେଦ ଉପନିଷଦ ଏସବୁ ଭଗବାନଙ୍କର ଆରାଧନା କରୁଛନ୍ତି ତାଙ୍କର ସ୍ତୁତି କରୁଛନ୍ତି ଭଗବାନଙ୍କର ଏବଂ ଯାହାଙ୍କର ଅନ୍ତ କେହି ପାଇପାରୁନାହାନ୍ତି ଦେବତା ମାନେ କି ଅସୁର ମାନେ କେହି ପାଇପାରୁନାହାନ୍ତି ତେଣୁ ସେଇ ଭଗବାନଙ୍କୁ ନମସ୍କାର କରୁଛି ତେଣୁ ଏଇଭଳି ଭାବରେ ଜଗନ୍ନାଥଙ୍କର ଅନେକ ଲୀଳା ସବୁ ରହିଛି ଯାହାକି ଜଗନ୍ନାଥ ଅଷ୍ଟମୀରେ ବର୍ଣ୍ଣନା କରାଯାଉଛି ତେଣୁ ସୁରେନ୍ଦ୍ରୀ ଆରାଧ୍ୟ ସୁଧୀର ଶିଖା ଗୀତ ଚରିତ ସୁର ଇନ୍ଦ୍ର ମାନେ ଇନ୍ଦ୍ରଦେବ ଦେବତା ମାନଙ୍କ ସେ ଶ୍ରେଷ୍ଠ ଇନ୍ଦ୍ର ସେ ତାଙ୍କର ଗୋଟେ ଲୀଳା ରହିଛି ଆମେ ବର୍ଣ୍ଣନା କରିବା ଯେତେବେଳେ ଆମ ସମୟ ହେଇଗଲେ ଆମେ ସଂକ୍ଷେପ ବର୍ଣ୍ଣନା
କରିବା
ହଁ ଠିକ୍ ଅଛି ଆଉ 5 ମିନିଟ୍ ଆମେ ଶେଷ କରିବା ତେଣୁ ଭଗବାନଙ୍କର ଏଇ ଯୋଉ ଭଗବାନଙ୍କର ଆସନ୍ତି ଆପଣ ଜାଣନ୍ତି ସେ ଧର୍ମ ସ୍ଥାପନ କରିବେ ଧର୍ମ କଣ ଭଗବାନ ଅନ୍ତିମରେ କହିବେ ସର୍ବଧର୍ମ ପରିତ୍ୟଜ୍ୟ ମାମେକଂ ଶରଣଂ ଗଲ ଆଉ ସବୁ ଯାହା ଅଛି ସେ ତଥାପି ଧର୍ମକୁ ତ୍ୟାଗ କରିବାକୁ ପଡିବ ଭଗବାନଙ୍କ ଶରଣ ଯିବାଟା ହିଁ ପ୍ରକୃତ ଧର୍ମ ତେଣୁ ଭଗବାନ ସେ ନିଜ ଧର୍ମକୁ ଦେଖୁଛନ୍ତି ଦର୍ଶନ ଦେଖି ଦେଉଛନ୍ତି ଜନ୍ମ ଯୋଉ ଯୋଉ ଇନ୍ଦ୍ରଙ୍କର ପୂଜା ହଉଛି ବୃନ୍ଦାବନରେ ଗୋପମାନେ ସବୁ ଇନ୍ଦ୍ରଙ୍କୁ ପୂଜା କରୁଥିଲେ ବର୍ଷା ପାଇଁ ଇନ୍ଦ୍ରଙ୍କୁ ପୂଜା କରୁଥିଲେ ତେଣୁ ଭଗବାନ କଣ କଲେ ନା ଇନ୍ଦ୍ର ପୂଜା ବନ୍ଦ କରିଦେଲେ ଇନ୍ଦ୍ର ପୂଜା ଯେତେବେଳେ ବନ୍ଦ କରିଦେଲେ ସେତେବେଳେ ଇନ୍ଦ୍ର କଣ କଲେ ରାଗିକିରି ଭୀଷଣ ବର୍ଷା କରୁଛନ୍ତି ଗୋବର୍ଦ୍ଧନ ପୂଜା ଯୋଉ ଆମର ହଉଛି ସେ ଇନ୍ଦ୍ର ପୂଜା ବନ୍ଦ ହେଇଥିଲା ଯେଉଁଥିପାଇଁ କି ଇନ୍ଦ୍ରଦେବ କଣ କଲେ ନା ଭୀଷଣ ବର୍ଷା କରୁ 7 ଦିନ ଧରିକି ଭୀଷଣ ବର୍ଷା କରୁଛନ୍ତି ଭଗବାନ ସେତେବେଳେ 7 ବର୍ଷର ବାଳକ ତେଣୁ 7 ଦିନ ଧରି କଣ କଲେ ନା ସେ ଛତ୍ରାକୁ ଆଳକ ଯୋଉଟା ଗୋଟେ ଛୋଟ ପିଲା ଯେମିତି ଗୋଟେ ଛତାକୁ ମାନେ ଛତୁକୁ ଟେକିଦେଲେ ସେଭଳିଆ ଭଗବାନ କଣ କଲେ ନା ଏଇ ଗୋବର୍ଦ୍ଧନକୁ ବାମ ହାତରେ କାଳିଆଙ୍କୁ ଗୋଟେ 7 ଦିନ ଧରି ଧାରୁଛି ଏବଂ ଇନ୍ଦ୍ରଦେବ ଯେତେ ବର୍ଷା କଲେ ମଧ୍ୟ ବୃନ୍ଦାବନ କିଛି କ୍ଷତି ହେଇପାରିଲାନି ସେ ଇନ୍ଦ୍ରଦେବ ପୁଣି ଭଗବାନଙ୍କୁ ଆସି କ୍ଷମା ପ୍ରଥାନ କରି ସ୍ତୁତି କରୁଛନ୍ତି ତେଣୁ ସେଇ ସୁରେନ୍ଦ୍ରୀ ରାଧ୍ୟ ସ୍ତୁତିଗଣ ଶିଖା ଏବଂ ସ୍ତୁତିଗଣ ବେଦମାନେ ମଧ୍ୟ ଉପନିଷଦ ତନ୍ତ୍ର ବେଦ ଉପନିଷଦ ସମସ୍ତେ ଭଗବାନଙ୍କ ଆରାଧନା କରୁଛନ୍ତି ସେଇ ଜଗନ୍ନାଥ ସ୍ୱାମୀଙ୍କର ଆମେ ଆଜି ଆରାଧନା କରିବା ଆଜି ତାଙ୍କର ସ୍ନାନ ଅଭିଷେକ କାର୍ଯ୍ୟକ୍ରମ ଆରମ୍ଭ ହେବ ତେଣୁ ଆପଣ ସମସ୍ତେ ସ୍ନାନ ପୂର୍ଣ୍ଣିମୀରେ ଯୋଗ ଦେବେ ଏବଂ ତାପରେ ଭଗବାନ ପ୍ରସାଦ ଜୟ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀଙ୍କର ସ୍ନାନ ପୂର୍ଣ୍ଣିମା ଶ୍ରୀ ମହାମହୋତ୍ସବ କି ଜୟ ଶ୍ରୀ ଗୋପାଳ ମହାର କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦପତି ବୈଷ୍ଣବ କି ଦାଇ ଗୁରୁ ଜୟ ଶ୍ରୀ।